ତାଙ୍କର ଯୋଉ ରହିଛନ୍ତି ଅନେକ ପ୍ରଜାଙ୍କ ସେ ପ୍ରଜାପତିଙ୍କ ରହିଛନ୍ତି, ତାଙ୍କର 17 ଜଣ ପତ୍ନୀ ଅଛନ୍ତି। ତାଙ୍କ ଭିତରୁ ସେମାନେ ସବୁ ଭଉଣୀ, ଦକ୍ଷକର କନ୍ୟା ସବୁ, ଏବଂ ଦୀତି ଏବଂ ଅଦିତି ଏ ଦୁଇ ଜଣ ହେଉଛନ୍ତି ମୁଖ୍ୟ। ତେଣୁ ଦୀତିଙ୍କର ଯେଉଁମାନେ ପୁତ୍ରମାନେ ସେମାନେ ହେଉଛନ୍ତି ଦୈତ୍ୟ ବା ଅସୁର, ଏବଂ ଅଦିତିଙ୍କର ଯେଉଁମାନେ ପୁତ୍ର ସେମାନେ ହେଉଛନ୍ତି ଆଦିତ୍ୟ। ଏଠାରେ ଭଗବାନ କହୁଛନ୍ତି ଭଗବତ ଗୀତାର 10:21 ଯେ ଏ 10 ହେଉଛି ଭଗବାନଙ୍କର ବିଭୂତି ବିଷୟରେ ବର୍ଣ୍ଣନା କରାଯାଇଛି। ଭଗବାନଙ୍କର ବିଭୂତି ଅନେକ ରହିଛନ୍ତି ଏବଂ କିଛି ସଂକ୍ଷେପରେ ଭଗବାନ ବର୍ଣ୍ଣନା କରିଛନ୍ତି। ତେଣୁ ଏଥିରେ ଭଗବାନ କହୁଛନ୍ତି ଯେ ଆଦିତ୍ୟମାନଙ୍କ ଭିତରେ ଯେଉଁ 12 ଆଦିତ୍ୟ ଅଛନ୍ତି, ତାଙ୍କ ଭିତରୁ ଶ୍ରେଷ୍ଠ ହେଉଛନ୍ତି ଏଇ ଆଦିତ୍ୟନା ଏବଂ ବିଷ୍ଣୁ, ଭଗବାନ ବିଷ୍ଣୁ, ଯିଏକି ଅଦିତିଙ୍କର ପୁତ୍ର ହିସାବରେ ଆସିଥିଲେ, ଭଗବାନ ବାମନ ଦେବ ଉପରେ ଆସିଥିଲେ। ତେଣୁ ବାମନ ଦେବ କାହିଁକି ଆଜି ବାମନ ଦେବଙ୍କର ଆବିର୍ଭାବ ତିଥି ପାଳନ କରାଯାଉଛି, ଯଦିଓ ଆସନ୍ତାକାଲି ଦ୍ୱାଦଶୀ ତିଥିରେ ତାଙ୍କର ପାଳନ ହେଇଛି, ଆବିର୍ଭାବ ହେଇଛନ୍ତି, କିନ୍ତୁ ଆଜି ତାଙ୍କର ତିଥି ପାଳନ କରାଯାଉଛି। ତେଣୁ ବାମନ ଦେବଙ୍କର କାହିଁକି ଆବିର୍ଭାବ ହେଲା, ଭଗବାନ ଭଗବତ ଗୀତାର 4 ଅଧ୍ୟାୟରେ କହିଛନ୍ତି ଏ ଜଗାଗଦାଦି ଧର୍ମସ୍ୟ ଗ୍ରାମେ ଭବତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନ ସୁଗାମି। ବିଭିନ୍ନ ପ୍ରତି ଯୁଗରେ ଭଗବାନ ଆସି ଯେତେବେଳେ ଧର୍ମର ଗ୍ରାମୀ ହେଉଛି ଏବଂ ଅଧର୍ମର ଅଭ୍ୟୁଥାନ ହେଉଛି, ସେହି ସମୟରେ ଭଗବାନ ଆସନ୍ତି, ପ୍ରତି ଯୁଗରେ ଭଗବାନ ଆସନ୍ତି। ତେଣୁ ଏ ଯେଉଁ ବାମନ ଦେବ ଆସିଛନ୍ତି, ଇଏ ଆସିଛନ୍ତି ଆମର ପ୍ରତି ବ୍ରହ୍ମାଙ୍କର ପ୍ରତିଦିନରେ 14 ମନୁ ଆସୁଛନ୍ତି। ତେଣୁ ପ୍ରତି ମନୁଙ୍କର ଜଣେ ଅବତାର, ଭଗବାନ ଅବତାର ଉପରେ ଆସନ୍ତି, ତେଣୁ ମନୁଙ୍କର ଅବତାର ବୋଲି କୁହାଯାଉଛି। ତେଣୁ ଇଏ ଯେଉଁ ବାମନ ଦେବ ଆସିଛନ୍ତି, ଇଏ ଏଇ ଯେଉଁ ବର୍ତ୍ତମାନ ଯେଉଁ ମନୁଅନ୍ତର ଚାଲିଛି ବା ସପ୍ତମ ମନୁଅନ୍ତର, ଯାହାକି ବୈବସ୍ୱତ ମନୁ, ଯିଏକି ଆଉ ଜଣେ ଆଦିତ୍ୟ ହେଉଛନ୍ତି ସୂର୍ଯ୍ୟ ଦେବତା ବିବସ୍ୱାନ, ସେ ମଧ୍ୟ ଜଣେ ଆଦିତ୍ୟ, ଏବଂ ତାଙ୍କର ଯେ ପୁତ୍ର ବୈବସ୍ୱତ, ସେଇ ବୈବସ୍ୱତ ମନୁ ବର୍ତ୍ତମାନ ତାଙ୍କର ରାଜତ୍ୱ ଚାଲିଛି, ସପ୍ତମ ମନୁଙ୍କର 28 ଦ୍ୱାପର ବର୍ତ୍ତମାନ ଚାଲିଛି। ତେଣୁ ଏଇ ସପ୍ତମ ମନୁଙ୍କର ବୈବସ୍ୱତ ମନୁଙ୍କର ସମୟରେ ଏଇ ମନ୍ୱନ୍ତର ଅବତାର ବା ବାମନ ଦେବ ଆସିଥିଲେ। ଯେତେବେଳେ ଅସୁର ଏବଂ ଦେବତା ଏଇ ଦୁଇ ଜଣଙ୍କ ଭିତରେ ସବୁବେଳେ ସଂଗ୍ରାମ ଚାଲି ରହିଛି, ଭଗବତ ଗୀତାର 6 ଅଧ୍ୟାୟରେ ଦୈବ ଅସୁର ସମ୍ପଦ ବିଭାଗ ଉପରେ ଭଗବାନ ସେଟା ବର୍ଣ୍ଣନା କରିଛନ୍ତି, ଦୈବୀ ସମ୍ପଦ ଏବଂ ଅସୁର ସମ୍ପଦ, ଏସବୁ ବିପରୀତ ସମ୍ପଦ ସବୁ ରହିଛି। ଯେମିତି ଉଦାହରଣ ସ୍ୱରୂପ ଭଗବତ ଗୀତାର 24 ଅଧ୍ୟାୟରେ ଭଗବାନ ଜ୍ଞାନ ବିଷୟରେ ସବୁ କହିଛନ୍ତି, ସେ ମଧ୍ୟ ସବୁ ଦୈବୀ ସମ୍ପଦ। 5 ଶ୍ଳୋକରେ ଭଗବାନ ଜ୍ଞାନ ବିଷୟରେ କହିଛନ୍ତି, ଅମାନିତ୍ୱ ମଦମ୍ବିତ୍ୱ ମହିଂସା କ୍ଷାନ୍ତି ରାଜଭବନ ଆଚାର୍ଯ୍ୟ ଉପାସନା ଶୌଚମ ସ୍ଥୈର୍ଯ୍ୟ ମହାତ୍ମା ବିନିଗ୍ରହ, ଏଭଳି ଭାବରେ ବିଭିନ୍ନ ଦୈବୀ ଗୁଣ ଯାହାକି ପ୍ରକୃତ ଜ୍ଞାନ, ସେ ବିଷୟରେ ଭଗବାନ ଭଗବତର 23 ଅଧ୍ୟାୟରେ 5 ଶ୍ଳୋକରେ ବର୍ଣ୍ଣନା କରିଛନ୍ତି, ଏବଂ ଅନ୍ତିମରେ କହିଲେ ଅଜ୍ଞାନ ଦୂରତ୍ୱ ଅନ୍ୟଥା, ଆଉ ଯାହା ସବୁ ରହିଲା ସେସବୁ ଅଜ୍ଞାନ। ଅର୍ଥାତ୍ ଅମାନିତ୍ୱକୁ ଯଦି ଦୈବୀଗୁଣ ଧରାଯିବ, ମାନିତ୍ୱ ଯେଉଁମାନେ କରୁଛନ୍ତି ଦମ୍ଭ ଦପ ଅଭିମାନ, ସେସବୁ ହେଉଛି ଅଜ୍ଞାନ, ସେସବୁ ହେଉଛି ଅସୁର ସମ୍ପଦ ବା ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ। ତେଣୁ ଦୈବ ଏବଂ ଅସୁର ସବୁବେଳେ ତାଙ୍କ ଭିତରେ ଯୁଦ୍ଧ ଚାଲିଛି, ସେପରେ କୁହାଯାଇଛି ଇନ୍ଦ୍ରାଣି ବ୍ୟାକୁଳ ନିରୂପ, ଇନ୍ଦ୍ରର ଅରି ବା ଇନ୍ଦ୍ର ହେଉଛନ୍ତି ଦେବତା ଏବଂ ଅସୁରମାନେ ହେଉଛନ୍ତି ତାଙ୍କର ଅରି ଏବଂ ଶତ୍ରୁ, ସବୁବେଳେ ତାଙ୍କ ଭିତରେ ଯୁଦ୍ଧ ଚାଲିଛି। ତେଣୁ ଗୋଟେ ସମୟରେ ଯେ ଦୈତ୍ୟମାନଙ୍କର ଯେ ମୁଖ୍ୟ ଯେ କିଏ ହେଉଛନ୍ତି ବଳି ମହାରାଜ, ଯେ ଆମର ଭଗବତ ଗୀତାର 10 ଅଧ୍ୟାୟରେ ଭଗବାନ କହିବେ ଯେ ପ୍ରହ୍ଲାଦ ଚାଷ୍ମି ଦୈତ୍ୟାନା, ଦୈତ୍ୟମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ପ୍ରହ୍ଲାଦ, ପ୍ରହ୍ଲାଦ ହେଉଛନ୍ତି ଏ ବଳି ମହାରାଜଙ୍କର ଅଜା ବା ଜେଜେ, ତାଙ୍କର ପିତା ହେଉଛନ୍ତି ବିରୋଚନ, ବିରୋଚନର ପିତା ହେଉଛନ୍ତି ଏଇ ପ୍ରହ୍ଲାଦ ମହାରାଜ। ତେଣୁ ଏଇ ବଳି ମହାରାଜଙ୍କ ସମୟରେ ଯେତେବେଳେ ଦେବତା ଏବଂ ଅସୁରମାନଙ୍କ ସହିତ ଯୁଦ୍ଧ ହେଇଥିଲା, ସେଇ ଯୁଦ୍ଧରେ ଅସୁରମାନେ ପରାସ୍ତ ହେଇକରି ବଳି ମହାରାଜ ମୃତ ହେଇଯାଇଥିଲେ, ମୃତ୍ୟୁବରଣ କରିଯାଇଥିଲେ, କିନ୍ତୁ ଦୈତ୍ୟମାନଙ୍କର ଯିଏ ଗୁରୁ ଶୁକ୍ରାଚାର୍ଯ୍ୟ, ଶୁକ୍ରାଚାର୍ଯ୍ୟ ମଧ୍ୟ ଭଗବାନଙ୍କର ଜଣେ ବିଭୂତି। ଏହି ଭଗବତ ଗୀତା ଦର୍ଶନ ଦ୍ୱାରା ଭଗବାନ କହିବେ ସେକଥା ଯେ ମୁନିନା ଅପି ଅହଂ ବ୍ୟାସ କବିନା ଉଷନା କବି। କବି କହିଲେ ଯେତେ ଜ୍ଞାନୀ ବ୍ୟକ୍ତି ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ଜ୍ଞାନୀ ହେଉଛନ୍ତି ଉଷନା, ଅର୍ଥାତ୍ ଏଇ ଶୁକ୍ରାଚାର୍ଯ୍ୟ। କିନ୍ତୁ ଶୁକ୍ରାଚାର୍ଯ୍ୟ ଏତେ ତାଙ୍କର ଜ୍ଞାନ ଥିଲା ଯେ କି ସେ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଉଦ୍ଭାବନ କରିଥିଲେ ଏବଂ ବଳି ମହାରାଜ ଯେତେବେଳେ ମୃତ୍ୟୁବରଣ କରିଯାଇଥିଲେ ତାକୁ ସେ ସେଇ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ରରେ ତାଙ୍କୁ ପୁନର୍ଜୀବିତ କରାଇଲେ। ତେଣୁ ବଳିମଙ୍ଗା ତାଙ୍କର ଗୁରୁଙ୍କ ପ୍ରତି ବହୁତ ଆନୁଗତ ପ୍ରକାଶ କରି ତାଙ୍କର ଗୁରୁଙ୍କର ସେବା ଶୁଶ୍ରୂଷା କରି ତେଣୁ ସେ ତାଙ୍କ ଗୁରୁଙ୍କୁ ବହୁତ ପ୍ରସନ୍ନ କରି ରଖିଥିଲେ। ଆମର ଦୁର୍ବାସ୍ତକର ବର୍ଣ୍ଣନା କରାଯାଇଛି ଯଶ ପ୍ରସାଦା ଭଗବତ ପ୍ରସାଦ ଯଶ ପ୍ରସାଦାନ୍ନ କଟିକୁଟୁ ଧାନ୍ୟସ୍ତୁମସ୍ତ ସନ୍ଧ୍ୟା ବନ୍ଦେ ଗୁରୁ ଶ୍ରୀ ଚରଣା। ଗୁରୁଦେବଙ୍କୁ ଯଦି ପ୍ରସନ୍ନ କରିବା ତାହେଲେ ଭଗବାନ ପ୍ରସନ୍ନ ହେବେ ଏବଂ ଯଦି ଗୁରୁଦେବଙ୍କୁ ଆମେ ପ୍ରସନ୍ନ ନ କରିବା ତାହେଲେ ଗତି କୁଟନ୍ତି, ଆମର ଆଉ ଗତି କୋଉଠିକି ରହିବ। ତେଣୁ ବଳି ମହାରାଜ ତାଙ୍କର ଗୁରୁଦେବ ଶୁକ୍ରାଚାର୍ଯ୍ୟଙ୍କୁ ବହୁତ ପ୍ରସନ୍ନ କରି ରଖିଥିଲେ, ଯେଉଁଥିପାଇଁକି ଶୁକ୍ରାଚାର୍ଯ୍ୟ ବିଶ୍ୱଜିତ ନାମକ ଯଜ୍ଞ କରି ବଳି ମହାରାଜଙ୍କୁ ସ୍ୱର୍ଗକୁ ପଠାଇଲେ ଦେବତାମାନଙ୍କୁ ସ୍ୱର୍ଗରାଜ୍ୟ ମାନେ ଅଧିକାର କରିବା ପାଇଁ ଆକ୍ରମଣ କରିବା ପାଇଁ। ତେଣୁ ବଳି ମହାରାଜ ଯେ କି ବହୁତ ଗୁରୁଙ୍କର କୃପାରୁ ସେ ବହୁତ ଶକ୍ତିଶାଳୀ ହୋଇଥିଲେ, କିନ୍ତୁ ଅନ୍ୟ ପକ୍ଷରେ ଇନ୍ଦ୍ର ଯିଏକି ସ୍ୱର୍ଗର ରାଜା ଦେବତାମାନଙ୍କର ରାଜା ଇନ୍ଦ୍ରଦେବ ସେ ଗୁରୁଙ୍କୁ ଏତେ ଯେଉଁଭଳି ଭାବରେ ବଳି ମହାରାଜ ଗୁରୁଙ୍କୁ ଯେଉଁଭଳି ଭାବରେ ପ୍ରସନ୍ନ କରି ରଖିଥିଲେ ବା ଗୁରୁଙ୍କୁ ଯେଉଁଭଳି ଭାବରେ ସେବା ଶୁଶ୍ରୂଷା କରୁଥିଲେ ଇନ୍ଦ୍ରଙ୍କର ବହୁତ ଗର୍ବ ରହିଥିବା ହେତୁ ଯେହେତୁ ସେ ବହୁତ ଐଶ୍ୱର୍ଯ୍ୟର ମାଲିକ ଅଛନ୍ତି ତେଣୁ ସେ ଗୁରୁଙ୍କୁ ଏତେ ଅବହେଳା କରୁଥିଲେ, ଠିକ୍ ଭାବରେ ସେବା କରୁନଥିଲେ, ଯେଉଁଥିପାଇଁ କି ଦେବତାମାନଙ୍କର ଯେ ଗୁରୁଦେବ ବୃହସ୍ପତି ସେ ଇନ୍ଦ୍ରଙ୍କ ଉପରେ ଏତେ ପ୍ରସନ୍ନ ନଥିଲେ। ତେଣୁ ଯେତେବେଳେ ବଳି ମହାରାଜ ସ୍ୱର୍ଗରାଜ୍ୟକୁ ଅଧିକାର କରିବା ପାଇଁ ଆକ୍ରମଣ କରିବା ପାଇଁ ଆସିଲେ ସେ ସମୟରେ ଇନ୍ଦ୍ରଦେବ ଦେଖିଲେ କି ବଳି ମହାରାଜଙ୍କର ଦୈତ୍ୟ ସୈନ୍ୟମାନଙ୍କର ଶକ୍ତି ବହୁତ ବହୁତ ଅଧିକ ଶକ୍ତିଶାଳୀ କରିଛନ୍ତି, ତେଣୁ ସିଏ ତାଙ୍କ ସମ୍ମୁଖରେ ଆଉ ଦଣ୍ଡାୟମ ହେବା ପାଇଁ ବା ତାଙ୍କ ସମ୍ମୁଖରେ ଯୁଦ୍ଧ କରିବା ପାଇଁ ତାଙ୍କର ଆଉ ସେ ସାହସ କରିପାରିଲେ। ତେଣୁକରି ସିଏ ଆମର ଏ ଅଷ୍ଟମ ସ୍କନ୍ଧରେ ଭାଗବତରେ ଏସବୁ ବିଷୟରେ ବର୍ଣ୍ଣନା କରାଯିବ। ତେଣୁ ସେ ଯାଇକି ତାଙ୍କର ଗୁରୁଦେବ ବୃହସ୍ପତିଙ୍କୁ କହିଲେ ଯେ ଏଇଭଳି ଭାବରେ ଶୁକ୍ରାଚାର୍ଯ୍ୟଙ୍କର କୃପାରୁ ବଳି ମହାରାଜ ବହୁତ ଶକ୍ତିଶାଳୀ ହେଇଛି କି ଆମେ କ'ଣ ବର୍ତ୍ତମାନ କରିବା। ତେଣୁ ବୃହସ୍ପତି କହିଲେ ଯେ ତମେ ତାଙ୍କ ସହିତ ବର୍ତ୍ତମାନ ଯୁଦ୍ଧ କରିପାରିବନି, କାହିଁକିନା ସେ ବହୁତ ତେଜିଆନ ଅଛନ୍ତି, ତାଙ୍କ ସହିତ କେହି ଭଗବାନ ବିଷ୍ଣୁ ଛଡ଼ା ଆଉ କେହି ତାଙ୍କ ସହିତ ଯୁଦ୍ଧରେ ତାଙ୍କୁ ଗମନ କରିପାରିବେ ନାହିଁ। ତେଣୁ ତମେ ବର୍ତ୍ତମାନ ତମ ପାଇଁ ଉପଯୁକ୍ତ କାର୍ଯ୍ୟ ହେଉଛି କର୍ତ୍ତବ୍ୟ ହେଉଛି ତମେ ସ୍ୱର୍ଗରାଜ ଛାଡ଼ିକି ପଳେଇ ଯାଅ। ତେଣୁ ସେ ଗୁରୁଦେବଙ୍କ କଥାରେ ସେ ଅନୁସାରେ ନିର୍ଦ୍ଦେଶ ଅନୁସାରେ ସେ ସବୁ ଦେବତାମାନେ ସବୁ ଲକ୍ଷ୍ୟରେ ସବୁ ମାନେ ଛଦବେଶରେ ସବୁ ସ୍ୱର୍ଗରାଜ ଚାକିରି ପଳେଇଗଲେ। ତେଣୁ ବଳି ମହାରାଜ ଯେତେବେଳେ ଦେଖିଲେ ବହୁ ସମୟ ଧରି ସ୍ୱର୍ଗରାଜ ଚାରିପଟେ ଯେତେବେଳେ ସେ ଅମରାବତୀ ପୁରୀ ରହିକିରି ଚାରିପଟେ ଯାଇକି ରହିଛନ୍ତି କିନ୍ତୁ କେହି ଆସୁନାହାନ୍ତି, ତେଣୁ ବାଧ୍ୟକି ସେ ତାଙ୍କର ସେ ଅମରାବତୀ ପୁରୀକୁ ପ୍ରବେଶ କଲେ ଏବଂ ଦେଖିଲେ ସମସ୍ତେ କେହି ଦେବତାମାନେ କେହି ନାହାନ୍ତି, କିନ୍ତୁ ଅନ୍ୟମାନେ ଦେବାଙ୍ଗମାନେ ସେମାନେ ସବୁ ଅଛନ୍ତି। ତେଣୁ ସିଏ ଦେବରାଜର ମାନେ ଅଧିକାର କରି ସେଠି ଦେବତାମାନଙ୍କର ରାଜା ହିସାବରେ ସେ ସେଠି ନିଜକୁ ପ୍ରତିଷ୍ଠା କଲେ। ତେଣୁ ଏଣେ ଦେବତାମାନେ ଲୁଚି ଲୁଚି କରି ସବୁବେଳେ ରହିଲେ, ଆଉ କୌଣସି ସ୍ୱର୍ଗର ଯେଉଁ ଐଶ୍ୱର୍ଯ୍ୟ ରହିଛି ବହୁତ ଐଶ୍ୱର୍ଯ୍ୟ ଜନ୍ମ ଐଶ୍ୱର୍ଯ୍ୟ ଶୁଦ୍ଧ ସ୍ତ୍ରୀ ଏସବୁ ଯେଉଁମାନେ ସ୍ୱର୍ଗରୁ ଯାଆନ୍ତି ଏ ସ୍ୱର୍ଗର ସବୁ ବର୍ଣ୍ଣନା କରାଯାଇଛି ଭାଗବତରେ ଅଷ୍ଟମ ସ୍କନ୍ଧରେ ଚଉଦ ପନ୍ଦର ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି ସ୍ୱର୍ଗର କେମିତି ଐଶ୍ୱର୍ଯ୍ୟ ସବୁ ରହିଛି। ଯେଉଁମାନେ ଆମର ଭଗବତ ଗୀତାର ନବମ ଅଧ୍ୟାୟରେ ମଧ୍ୟ ଭଗବାନ କହିଛନ୍ତି ଯେଉଁମାନେ ବେଦର କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହୁଅନ୍ତି ସେମାନେ ଏ ସ୍ୱର୍ଗକୁ ଯିବା ପାଇଁ ସ୍ୱର୍ଗଲୋକର ଯେଉଁ ଐଶ୍ୱର୍ଯ୍ୟ ଅଛି ସେ ଐଶ୍ୱର୍ଯ୍ୟକୁ ଭୋଗ କରିବା ପାଇଁ ସେମାନେ ବହୁତ ମାନେ ଆଶାୟୀ ରହିଥାନ୍ତି କେମିତି ସେମାନେ ସ୍ୱର୍ଗକୁ ଯିବେ। ତେଣୁ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ମଧ୍ୟ ଭଗବାନ ସରକାର କହୁଛନ୍ତି ତେଣୁ ଯେଉଁମାନେ ତ୍ରୈବିଦ୍ୟା ଏଇ ଯେଉଁ ରୁକ୍ ସାମ ଯଜୁ ଏଇ ତିନି ବେଦରେ ତାକୁ ତ୍ରୈବିଦ୍ୟା ବୋଲି କୁହାଯାଉଛି। ଏ ବେଦରେ ତିନୋଟି କାଣ୍ଡ ରହିଛି, ଗୋଟେ ହେଉଛି କର୍ମକାଣ୍ଡ, ଗୋଟେ ଜ୍ଞାନକାଣ୍ଡ, ଆଉ ଗୋଟେ ହେଉଛି ଉପାସନା କାଣ୍ଡ। ତେଣୁ କର୍ମକାଣ୍ଡ ଧାରାରେ ବେଦରେ ଯେଉଁ କର୍ମକାଣ୍ଡ ଧାର ରହିଛି ସେଥିରେ ବିଭିନ୍ନ ଯଜ୍ଞ ସବୁ ଯେଉଁ ଅନୁମୋଦନ କରାଯାଇଛି ସେଇ ଯଜ୍ଞ ଦ୍ୱାରା ଯେଉଁମାନେ ଯଜ୍ଞ କରିବେ ସେଇ ଯଜ୍ଞ ଫଳ ଅନୁସାରେ ସେମାନେ ସ୍ୱର୍ଗ ଲୋକ ଭୋଗ କରିବେ, ସ୍ୱର୍ଗର ଐଶ୍ୱର୍ଯ୍ୟ ସେମାନେ ଭୋଗ କରିବେ। ଭଗବଦ୍ଗୀତାର ନବମଧ୍ୟାୟ କହୁଛନ୍ତି ଏ ତ୍ରୈବିଦ୍ୟା ନାମ ସୋମପା ପୁତ ପାପା ଯଜ୍ଞ ଦୃଷ୍ଟା ସ୍ୱର୍ଗତି ପ୍ରାର୍ଥନ୍ତି ତେ ପୁଣ୍ୟ ଆଶାଧ୍ୟ ସୁରେନ୍ଦ୍ର ଲୋକମ ଅସ୍ମତ ଦିବ୍ୟା ଦିବିଦେବ ଭୋଗା ଦେବ ଭୋଗ ବହୁ ପ୍ରକାର ଐଶ୍ୱର୍ଯ୍ୟ ସବୁ ରହିଛି। ସ୍ୱର୍ଗ ଲୋକ ବିଶାଳ ବହୁତ ବିଶାଳ ବୋଲି କୁହାଯାଇଛି, ବହୁତ ଅନେକ ପ୍ରକାର ଐଶ୍ୱର୍ଯ୍ୟ ବହୁତ ଐଶ୍ୱର୍ଯ୍ୟ ସବୁ ରହିଛି। ତେଣୁ ଯେଉଁମାନେ ଏ କର୍ମକାଣ୍ଡ ଧାରାରେ ଆକୃଷ୍ଟ ହେଇ ବିଭିନ୍ନ ଯେଉଁ ଅନୁମୋଦିତ ଯଜ୍ଞ କରନ୍ତି ସୋମପା ସୋମପା କହିଲେ ବିଭିନ୍ନ ପ୍ରକାର ଯଜ୍ଞ ଯାହାଦ୍ୱାରା ସେମାନେ ପୂତ ପାପ ସେମାନେ ପାପକର୍ମ ପ୍ରତିକ୍ରିୟାରୁ ମୁକ୍ତ ହେଇଯାଆନ୍ତି। ତେଣୁ ତାଙ୍କର ପୁଣ୍ୟକର୍ମ ଫଳ ଅନୁସାରେ ସେମାନେ ଉର୍ଦ୍ଧ୍ୱକୁ ଯାଆନ୍ତି। ଆମର ଭଗବତ ଚତୁର୍ଦ୍ଦଶାରେ ଭଗବାନ କହିଛନ୍ତି ଯେ ଉର୍ଦ୍ଧ୍ୱକୁ ଅଛନ୍ତି ସତ୍ୟସ୍ଥା, ଯେଉଁମାନେ ସତ୍ୟମୟ ରହିବେ ବା ପୁଣ୍ୟକର୍ମ କାର୍ଯ୍ୟ କରିବେ ସେମାନେ ଉର୍ଦ୍ଧ୍ୱକୁ ଯାତ୍ରା କରିବେ। ତେଣୁ ଏଇଭଳି ଭାବରେ ଯେଉଁ ସ୍ୱର୍ଗରେ ବିଭିନ୍ନ ପ୍ରକାର ଐଶ୍ୱର୍ଯ୍ୟ ସବୁ ରହିଛି ସେ ଐଶ୍ୱର୍ଯ୍ୟ ସବୁ ସେମାନେ ଦେବତାମାନେ ତ୍ୟାଗ କରି ସବୁ ଛଦ୍ମବେଶରେ ଲୁଚିକି ରହିଲେ ଏବଂ ଅସୁରମାନେ ବଳିଙ୍କର ନେତୃତ୍ୱରେ ସେ ସ୍ୱର୍ଗ ରାଜ୍ୟର ଅଧିକାର କରି ତ୍ରିଲୋକକୁ ସେ ତ୍ରିଲୋକର ସେ ରାଜ୍ୟ କରିଥିଲେ। ସ୍ୱର୍ଗର ଯେଉଁମାନେ ଅଧିପତି ହେବେ ତାଙ୍କୁ ସେ ସମସ୍ତ ତ୍ରିଲୋକର ସେ ଅଧିକାରୀ ହେବେ ବା ସେ ତ୍ରିଲୋକର ଶାସନକର୍ତ୍ତା ହେବେ। ତେଣୁ ବଳି ମହାରାଜ ଏଇଭଳି ଭାବରେ ସୁନ୍ଦର ଭାବରେ ତାଙ୍କର ଗୁରୁଦେବଙ୍କର ନିର୍ଦ୍ଦେଶ ଅନୁସାରେ ସମସ୍ତ ତ୍ରିଲୋକକୁ ଶାସନ କରିବାକୁ ଲାଗିଲେ ଏବଂ ବଳି ମହାରାଜଙ୍କର ଶାସନ କାଳରେ ବହୁତ ସୁନ୍ଦର ଭାବରେ ସବୁକିଛି ସେ ଧର୍ମର ନିର୍ଦ୍ଦେଶ ଅନୁସାରେ ସବୁ ଶାସନ କରୁଥିଲେ। ଯଦିଓ ସେ ଦୈତ୍ୟ ଥିଲେ ବା ଅସୁର ଥିଲେ କିନ୍ତୁ ସେ ବିଧି ଲଙ୍ଘନ କରି ଶାସନ କରିନାହାନ୍ତି, ବିଧି ଅନୁସାରେ ସବୁ ଶାସନ କାର୍ଯ୍ୟ କରିଛନ୍ତି। କିନ୍ତୁ ଏଣେ ଦେବତାମାନଙ୍କର ଯେ ମାତା ଦୀତି ତାଙ୍କର କିନ୍ତୁ ବହୁତ ମନ ଦୁଃଖ ହେଉଛି, କାହିଁକି ନା ଯେହେତୁ ତାଙ୍କ ପୁତ୍ରମାନେ ସବୁ ଏଇ ଭୋଗ ଐଶ୍ୱର୍ଯ୍ୟ ସବୁ ତ୍ୟାଗ କରି ସବୁ ବହୁତ କଷ୍ଟରେ ଜୀବନ ଧାରଣ କରୁଛନ୍ତି, ତେଣୁକରି ସିଏ ତାଙ୍କର ମନ ଦୁଃଖ ଯେଉଁ ରହିଥିଲା ଏବଂ ସେ ସମୟରେ ତାଙ୍କର ସ୍ୱାମୀ ଯିଏ କଶ୍ୟପ ମୁନି ସିଏ ଆସି ପହଞ୍ଚନ୍ତି। କଶ୍ୟପ ମୁନି ବିଭିନ୍ନ ସମୟରେ ତାଙ୍କର ଆଶ୍ରମରେ ଥାଆନ୍ତି, ଯୋଗ ଭଗବାନଙ୍କର ଧ୍ୟାନ ଧାରଣା ସବୁ ସବୁବେଳେ ଭଗବାନଙ୍କର ଭଜନରେ ରହିଥାନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏଇଭଳି ଭାବରେ ଭଗବାନଙ୍କ ଭଜନରେ କଶ୍ୟପ ମୁନି ସବୁବେଳେ ଅଧିକାଂଶ ସମୟରେ ନିମଗ୍ନ ରହିଥାନ୍ତି। ବେଳେବେଳେ ତାଙ୍କର ପ୍ରତିମାନ ପାଖକୁ ଆସି ତାଙ୍କର ଗୃହର ସବୁ କର୍ତ୍ତବ୍ୟ ବା ଗୃହ ବିଷୟରେ ବୁଝିବା ବୁଝାବୁଝି କରନ୍ତି। ତେଣୁ ଥରେ ଆସିଲେ ସେ ଦିତିଙ୍କ ପାଖକୁ ଆସି ଅଦିତିଙ୍କ ପାଖକୁ ଆସି ପଚାରିଲେ କ'ଣ ଦେଖିଲେ ଅଦିତି ବହୁତ ଦୁଃଖରେ ଅଛନ୍ତି ଏବଂ ତାଙ୍କର ଯେଉଁ ଆଶ୍ରମ ବା ଗୃହସ୍ଥ ଆଶ୍ରମ ଯେଉଁ ରହିଛି ସେ ଗୃହସ୍ଥ ଆଶ୍ରମ ବହୁତ ମ୍ଳାନ ହୋଇଯାଇଛି, ବହୁତ ଦୁଃଖରେ ରହିଛନ୍ତି ସେ। ତେଣୁ ସେ ବିଭିନ୍ନ ପ୍ରଶ୍ନ ସବୁ ପଚାରିଛନ୍ତି ଯେ କ'ଣ ପାଇଁ ତୁମେ ମନ୍ଦିର କରିଛ, ତୁମେ ଠିକ୍ ଭାବରେ ଧର୍ମ ପାଳନ କରିନ ବା ବିପ୍ରମାନଙ୍କର ଠିକ୍ ଭାବରେ ଅନୁଗମନ କରିନ ବା ଯେଉଁ ଅତିଥିମାନଙ୍କୁ ଠିକ୍ ଭାବରେ ସେବା କରିନ, ଏଭଳିଆ ବିଭିନ୍ନ ପ୍ରଶ୍ନ ପଚାରିଲା ପରେ ଅଦିତି ତାପରେ କହିଛନ୍ତି ଯେ ଯେହେତୁ ଆମର ସ୍ୱର୍ଗ ରାଜ୍ୟ ବଳି ଅଧିକାର କରି ନେଇଛନ୍ତି, ଆମର ପୁତ୍ରମାନେ ଏସବୁ ଛଦ୍ମବେଶରେ ରହିଛନ୍ତି, ତେଣୁ ସେଥିପାଇଁ ମୁଁ ଚାହୁଁଛି କେମିତି ମୋର ପୁତ୍ର ଯେ ପୁରନ୍ଦର ଯେ ଇନ୍ଦ୍ର ସେ କେମିତି ପୁଣି ସ୍ୱର୍ଗକୁ ସ୍ୱର୍ଗ ରାଜ୍ୟ ଅଧିକାର କରିବେ। ତେଣୁ ପ୍ରଥମେ କଶ୍ୟପ ମୁନି ଏଇ ଯେଉଁ ଅଦିତିଙ୍କର ଯେଉଁ ଦୁଃଖ ଅଛି ଶୋକ ଅଛି ସେଇ ଶୋକକୁ ନିବାରଣ କରିବା ପାଇଁ ବିଭିନ୍ନ ତତ୍ତ୍ୱ ବିଷୟରେ ତତ୍ତ୍ୱଜ୍ଞାନ ପ୍ରଦାନ କରିଛନ୍ତି, କିନ୍ତୁ ଯେତେ ତତ୍ତ୍ୱଜ୍ଞାନ ପ୍ରଦାନ କଲେ ମଧ୍ୟ ଅଦିତିଙ୍କର ସେ ଶୋକ ଦୂର ହେଲାନି। ତେବେ ତେଣୁ ଅନ୍ତିମରେ କଶ୍ୟପ ମୁନି ସେ ଗୋଟେ କଥା କହିଲେ ଯେ ତୁମେ ଭଗବାନ ବିଷ୍ଣୁଙ୍କର ଶରଣରେ ଗଲେ ତୁମର ସବୁକିଛି ପୂର୍ଣ୍ଣ ହେବ। ଆମ ଭାଗବତ ମନା କରାଯାଇଛି ଅକାଶ ସର୍ବ କାମ ବା ମୁଖ୍ୟ କାମ ମୁଦାରଧି ତୀବ୍ରେଣ ପ୍ରତି ଯୋଗେଇ ନଜେ ପୁରୁଷଙ୍କର, ଯାହାର କୌଣସି କାମନା ନଥାଉ ବା ଯାହାର ସମସ୍ତ କିଛି କାମନା ଥାଉ ବା ଯେଉଁମାନେ ମୁଖ୍ୟ କାମନା କରନ୍ତି ଏଇ ଭୌତିକ ଜଗତରୁ ମୁକ୍ତି ହେବା ପାଇଁ ଚାହାନ୍ତି ଯେଉଁମାନେ ସେମାନେ ତୀବ୍ରେଣ ଭକ୍ତି ଯୋଗେଣ ଯଦି ସେମାନେ ଏଇ ଭକ୍ତି ଭଗବାନଙ୍କୁ ଭକ୍ତି କରିବେ ତାହେଲେ ତୀବ୍ରେଣ ଭକ୍ତି ଯୋଗେଣ ଯଜେତ ପୁରୁଷଙ୍କର ତାହେଲେ ତାଙ୍କର ଯାହାର ଯେଉଁ ପ୍ରକାର କାମନା ଅଛି ସେ କାମନା ପୂରଣ କରିବେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ପ୍ରକାର କାମନା ଅଛି ସେସବୁ କାମନା ମଧ୍ୟ ଭଗବାନ ପୂରଣ କରନ୍ତି। ତେଣୁ କଶ୍ୟପ ମୁନି ସେ ଗୋଟେ କଥା କହିଲେ ଯେ ବ୍ରହ୍ମାଙ୍କ ଠାରୁ ସେ ଗୋଟେ ଉପଦେଶ ପାଇଥିଲେ ଯାହାକି ପୟୋବ୍ରତ ଗୋଟେ ପ୍ରକାର ବ୍ରତ ରହିଛି, ବିଭିନ୍ନ ପ୍ରକାର ବ୍ରତ ରହିଛି, ଆଜି ହେଉଛି ଏକାଦଶୀ ବ୍ରତ ଏବଂ ବିଶେଷ ଭାବରେ ସମସ୍ତଙ୍କୁ ଏକାଦଶୀ ବ୍ରତ କରିବା ପାଇଁ ଏଇଟା ଅନୁମୋଦନ କରାଯାଇଛି, ସମସ୍ତେ ଏକାଦଶୀ ବ୍ରତ କରିବା ଉଚିତ। ତେଣୁ ସେଭଳି ଭାବରେ ବିଭିନ୍ନ ବ୍ରତ ଆମର ଶାସ୍ତ୍ର ସବୁ ବର୍ଣ୍ଣନା କରାଯାଇଛି। ତେଣୁ ବିଶେଷ ଭାବରେ ଯେଉଁମାନଙ୍କର ଭଗବତ ଗୀତାର ସପ୍ତମ ଅଧ୍ୟାୟ ଭଗବାନ କହିଛନ୍ତି ଯେ ଯେଷାନ୍ତୁ ଅନ୍ତର୍ଗତ ପାପମ ଜନାନାମ ପୁଣ୍ୟକର୍ମଣାମ ତେ ଦ୍ୱନ୍ଦ୍ୱମ ନିର୍ମୁକ୍ତ ଭଜନ୍ତି ମାନ ଦୃଢ଼ବ୍ରତା ଦୃଢ଼ବ୍ରତ କଥା କୁହାଯାଇଛି। ଯେଉଁମାନଙ୍କର ପାପକର୍ମର ଫଳ ଶେଷ ହେଇଯାଇଛି ଏବଂ ପୁଣ୍ୟକର୍ମର ଫଳ ଆରମ୍ଭ ହେଇଯାଇଛି ସେମାନେ ଯେଉଁ ଆଉ ଦ୍ୱନ୍ଦ୍ୱ ମୋହ ଏସବୁଥିରେ ରହୁନାହାନ୍ତି, ସେମାନେ ଏଥିରୁ ମୁକ୍ତ ହେଇ ଭଗବାନଙ୍କର ଦୃଢ଼ ଭାବରେ ଭଜନ କରନ୍ତି। ତେଣୁ ଏଇ ପ୍ରୟବ୍ରତ ବିଷୟରେ ଭଗବାନଙ୍କ ଭଗବାନଙ୍କର କେମିତି ବ୍ରତ ବା ଭଗବାନଙ୍କର କେମିତି ପୂଜା କରାଯିବ ଏ କଥା କଶ୍ୟପ ମୁନି ତାଙ୍କର ପତ୍ନୀ ଅଦିତିଙ୍କୁ କହି ବିଭିନ୍ନ ପ୍ରକାର ସବୁ ରହିଛି। ପୟବ୍ରତ ଅର୍ଥ ହେଉଛି କ୍ଷୀର ପାନ କରିବା, ପୟ ଅର୍ଥ କ୍ଷୀର। ତେଣୁ ଏ ବାର ଦିନର ବ୍ରତ ରହିଛି, ଦ୍ୱାଦଶ ଦିନର ବ୍ରତ ଏଇଟା, ଏଇ ବ୍ରତ ପାଳନ କରେଇ ବିଭିନ୍ନ ପ୍ରକାର ତାର ନିୟମ ସବୁ ରହିଛି, ସେ ନିୟମ ଅନୁସାରେ ପାଳନ କରିବେ, ଭଗବାନଙ୍କର ଆରାଧନା କରିବେ ଏବଂ ଦ୍ୱାଦଶ ଅକ୍ଷରରେ ଭଗବାନଙ୍କର ଅର୍ଚ୍ଚନା କରିବେ। ଓଂ ନମୋ ଭଗବତୀ ବାସୁଦେବାୟ ଏଇ ଯେଉଁ ଦ୍ୱାଦଶ ଅକ୍ଷର ଅଛି ଏଇ ଦ୍ୱାଦଶ ଅକ୍ଷରରେ ଭଗବାନଙ୍କର ଅର୍ଚ୍ଚନା କରି ଏଇ ପର୍ବତ ବିଧି ସେ ଯେତେବେଳେ କଶ୍ୟପଙ୍କୁ ବର୍ଣ୍ଣନା କରି ସେ ତାଙ୍କର ଆଶ୍ରମ ଚାଲିଯାଇଛନ୍ତି। ତେଣୁ ଅଦିତି ସେଇ ଭଗବାନଙ୍କର ଏଇ ପୟବ୍ରତ ହିଁ କରିଛନ୍ତି, ଭଗବାନଙ୍କର ଅର୍ଚ୍ଚନା କରିକି ଏଇ ପୟବ୍ରତ ହିଁ ଆଚରଣ କରିଛନ୍ତି। ତେଣୁ ଭଗବାନ ଏଇ ଦ୍ୱାଦଶ ଦିନର ଯେଉଁ ପୟବ୍ରତ ରହିଛି ଏଇ ବ୍ରତ ପରେ ଭଗବାନ ବାମନ ଦେବ ମାନେ ପରେ ଆସିବେ, କିନ୍ତୁ ପ୍ରଥମେ ଭଗବାନ ବିଷ୍ଣୁ ରୂପରେ ସେଠି ଅବତାର ଗ୍ରହଣ କରିଛନ୍ତି। ଏବେ ସେଠି ଆବିର୍ଭାବ ହୋଇ ସେ ଅଦିତିଙ୍କର ଅଦିତିଙ୍କୁ ଆଶୀର୍ବାଦ କରିଛନ୍ତି ଯେ ତମର କାମନା ମୁଁ ପୂରଣ କରିବି, ଏଭଳି କହି ସେ ଅନ୍ତର୍ଦ୍ଧାନ ହେଇଯାଇଛନ୍ତି। ତାପରେ କଶ୍ୟପ ମୁନିଙ୍କର ବୀର୍ଯ୍ୟକୁ ଆଧାର କରି ଭଗବାନ ବାମନ ଦେବ ଅଦିତିଙ୍କର ଗର୍ଭରେ ଆସି ଆଶ୍ରୟ ନେଇଛନ୍ତି। ତେଣୁ ଅଦିତିଙ୍କର ଗର୍ଭରେ ଯେତେବେଳେ ଆଶ୍ରୟ ନେଇଛନ୍ତି ତ ଭଗବାନ ଆସନ୍ତି, ଭଗବାନଙ୍କର ଗର୍ଭରେ ଥାଇକି ମଧ୍ୟ ସମସ୍ତେ ଭଗବାନଙ୍କୁ ସ୍ତୁତି କରନ୍ତି। ଯେତେବେଳେ ଭଗବାନ କୃଷ୍ଣ ଆସିଥିଲେ ସେ ସମୟରେ ଭଗବାନଙ୍କର ଯେତେବେଳେ ଦେବକୀଙ୍କ ଗର୍ଭରେ ରହିଥିଲେ ଦେବତାମାନେ ଆସି ବହୁତ ସ୍ତୁତି କରିଛନ୍ତି। ଭାଗବତର ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସେ ସବୁ ବର୍ଣ୍ଣନା କରାଯାଇଛି, ବିଭିନ୍ନ ସ୍ତୁତି ସବୁ ରହିଛି। ତେଣୁ ସେହିଭଳି ଭାବରେ ଯେତେବେଳେ ଭଗବାନ ଆସି ଅଦିତିଙ୍କ ଗର୍ଭରେ ରହିଛନ୍ତି ସେତେବେଳେ ବ୍ରହ୍ମା ଦେବତାମାନେ ଆସି ଭଗବାନଙ୍କ ବିଭିନ୍ନ ସ୍ତୁତି ସବୁ କରିଛନ୍ତି। ଜୟ ଉରୁଗାୟ ଭଗବାନ ଉରୁକ୍ରମସ୍ତୁତେ ନମଃ ବ୍ରହ୍ମଣ ଦେବାୟ ତ୍ରିଗୁଣାୟ ନମୋ ନମଃ, ଏଭଳି ଭାବରେ ଭଗବାନଙ୍କର ବିଭିନ୍ନ ସ୍ତୁତି ସବୁ କରାଯାଇଛି। ତେଣୁ ଭଗବାନଙ୍କୁ ଆମେ କେମିତି ଜାଣିବା ନା ସାଧୁ ଶାସ୍ତ୍ର ଗୁରୁ ଏହି ଅନୁସାରେ ଆମେ ଜାଣିବା। ଶାସ୍ତ୍ରରେ ଭଗବାନଙ୍କ ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ତାକୁ ସାଧୁମାନେ ମଧ୍ୟ ସେ ଶାସ୍ତ୍ର ଅନୁସାରେ ଭଗବାନଙ୍କୁ ସେମାନେ ଜାଣିପାରନ୍ତି ଏବଂ ଗୁରୁଦେବ ମଧ୍ୟ ସେଇ କଥା କୁହନ୍ତି। ତେଣୁ ଆମେ ଭଗବାନଙ୍କୁ ଜାଣିବାର ଉପାୟ ହେଉଛି ଏଇଟା। ତେଣୁ ଆଜିକାଲି ବହୁତ ପ୍ରକାର କହୁଛନ୍ତି ଇଏ ହେଉଛି ଭଗବାନ, ସିଏ ହେଉଛି ଭଗବାନ, କିନ୍ତୁ ପ୍ରକୃତରେ ଶାସ୍ତ୍ର ଅନୁସାରେ ତାଙ୍କର ପ୍ରମାଣ ଅଛି, ଶାସ୍ତ୍ର ପ୍ରମାଣ ଯଦି ନାହିଁ ତାହେଲେ ତାଙ୍କୁ ଭଗବାନଙ୍କୁ ଉପଗ୍ରହଣ କରାଯିବ ନାହିଁ। ଏଇ ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ ଯେଉଁ ବିଭୂତି ପ୍ରକାର ବିଭୂତି ବିଷୟ ବର୍ଣ୍ଣନା କରୁଛନ୍ତି ସେଥିରେ ସେ ଦେଖାଉଛନ୍ତି ପ୍ରକୃତରେ ଭଗବାନ କହିଲେ କ'ଣ ବୁଝାଯାଏ, କେତେ ପ୍ରକାର ଭଗବାନ କହୁଛନ୍ତି ବିଭୂତି ବିସ୍ତୃତ ମୟା ନା ଦୋସ୍ତି ମହତି ଜ୍ଞାନ ବିଭୂତି ନା ବିଭୂତି ନା ପରନ୍ତପ ଏସବୁ ପ୍ରୋକ୍ତ ବିଭୂତି ବିସ୍ତୃତ ମୟା। ଭଗବତ ଗୀତା ଦଶମ ଅଧ୍ୟାୟରେ ଅନେକ ପ୍ରକାର ବିଭୂତି ବିଷୟରେ ଭଗବାନ ବର୍ଣ୍ଣନା କରିସାରିଲା ପରେ ଅନ୍ତିମରେ କହିଲେ ଯେ ମୋର ବିଭୂତିର ଅନ୍ତ ନାହିଁ, ନା ଦୋସ୍ତି ମହତି ଜ୍ଞାନ ବିଭୂତି ନା ପରନ୍ତପ ଭଗବାନଙ୍କର ଯେଉଁ ବିଭୂତି ଏସବୁ ହେଉଛି ଦିବ୍ୟ ଏବଂ ଭଗବାନଙ୍କ ଉଦ୍ଦେଶ୍ୟ ପ୍ରୋକ୍ତ କେବଳ ସଂକ୍ଷେପରେ କିଛି ବିଭୂତି ବିଷୟରେ ବର୍ଣ୍ଣନା କରିଛନ୍ତି। ତେଣୁ ଭଗବାନ କହୁଛନ୍ତି ବିଭୂତି ବିସ୍ତୃତ ଭୟା ଭଗବାନଙ୍କ ବିଭୂତିର ଅନ୍ତ ନାହିଁ, ବହୁତ ବିସ୍ତାର ବିଭୂତି ରହିଛି। ତେଣୁ ଇଏ ହେଉଛନ୍ତି ଭଗବାନ। ଆମେ ଦେଖିବା ଭଗବାନ ବାମନ ଦେବ ଉପରେ କିଭଳି ଅସାଧାରଣ ଲୀଳା ସବୁ କରିଛନ୍ତି। ତେଣୁ ତାପରେ ଯେତେବେଳେ ଭଗବାନ ତାପରେ ଆବିର୍ଭାବ ଯେତେବେଳେ କରିଛନ୍ତି ସେହି ସମୟରେ ବାମନ ଦେବ ଉପରେ ଯେତେବେଳେ ଆବିର୍ଭାବ ହେଇଛନ୍ତି ସେ ସମୟରେ ସମସ୍ତ ଦେବତାମାନେ କଶ୍ୟପ ଏବଂ ଅତିଥି ସମସ୍ତେ ଆସି ଭଗବାନଙ୍କୁ ଆରାଧନା ସବୁ କରିଛନ୍ତି। ଭଗବାନ ଯୋଉ ଆସିଛନ୍ତି ପ୍ରଥମେ ଯୋଉ ପ୍ରଥମେ ସେ ଆସିଥିଲେ କୃଷ୍ଣ ଗର୍ଭ ହିସାବରେ ଆସିଥିଲେ ଭଗବାନ, ଯେତେବେଳେ ତା ପୂର୍ବ ଜନ୍ମରେ ଭଗବାନ ସେଇ କୃଷ୍ଣ ଗର୍ଭ ଉପରେ ଆସିଥିଲେ, ବିଷ୍ଣୁ ଉପରେ ଆସିଥିଲେ। କିନ୍ତୁ ଏଇ ସମୟ ଏଇ ଯୋଉ ଅଦିତି ଏବଂ କଶ୍ୟପଙ୍କର ଗର୍ଭରେ ଯୋଉ ଆସିଛନ୍ତି ସେଇ ସମୟରେ ସେ ଭଗବାନ ବାମନଦେବ ଉପରେ ଆସିଛନ୍ତି, ଏବଂ ତାପରେ ଯେତେବେଳେ ଭଗବାନ ବସୁଦେବ ଏବଂ ଦେବକୁଙ୍କର ଆଶ୍ରୟ ଆସିବେ, ପିତାମାତାଙ୍କ ଆଶ୍ରୟ କରି ଆସିବେ, ସେତେବେଳେ ତାଙ୍କର ତୃତୀୟ ଅବତାର। ତେଣୁ ଇଏ ହେଉଛି ତାଙ୍କର ଭଗବାନଙ୍କ ଦ୍ୱିତୀୟ ଅବତାର। ତେଣୁ ସମସ୍ତ ଦେବତାମାନେ ଏବଂ ବିଶେଷ ଭାବରେ କଶ୍ୟପ ଏବଂ ଅଦିତି ଏସବୁ ରହିକି ଭଗବାନଙ୍କର ସବୁ ଆରାଧନା କରିଛନ୍ତି, ଏବଂ ସେହି ସମୟରେ ସବୁ ତାଙ୍କୁ କିଏ କିଏ ସବୁ କ'ଣ ପ୍ରଦାନ କରିଛନ୍ତି, ବାମଦେବଙ୍କୁ କିଏ କ'ଣ ସବୁ ପ୍ରଦାନ କରିଛନ୍ତି ବର୍ଣ୍ଣନା କରାଯାଇଛି। ଭାଗବତର ଅଷ୍ଟମ ସ୍କନ୍ଧରେ 15-23 ଏଇ 9 ଅଧ୍ୟାୟରେ ବାମଦେବ ବିଷୟରେ ବର୍ଣ୍ଣନା କରାଯାଇଛି, ଆମେ ସଂକ୍ଷେପରେ ବର୍ଣ୍ଣନା କରିବା। ତେଣୁ ସୂର୍ଯ୍ୟଦେବ ତାଙ୍କୁ ସାବିତ୍ରୀ ଯୋଉ ମନ୍ତ୍ର ପ୍ରଦାନ କରିଛନ୍ତି, ଆମେ ଯୋଉ ଗାୟତ୍ରୀ କହିଛନ୍ତି, ଓଂ ଭୂର୍ଭୁବଃ ସ୍ୱଃ ତସ୍ୟ ବିଦୁର୍ବରେଣ୍ୟଂ ଗର୍ଭଦେବସ୍ୟ ଧୀମହି ଧିୟୋ ୟୋ ନ ପ୍ରଚୋଦୟାତ୍। ଏ ଯୋଉ ଗାୟତ୍ରୀ ମନ୍ତ୍ର ବା ବ୍ରାହ୍ମଣ ଯୋଉମାନେ ହେବେ ସେମାନେ ଏଇ ଗାୟତ୍ରୀ ମନ୍ତ୍ରରେ ଭଗବାନଙ୍କର ଆରାଧନା କରିବେ। ତେଣୁ ଏଇ ମନ୍ତ୍ର ସୂର୍ଯ୍ୟଦେବ ଭଗବାନ ପ୍ରଦାନ କରିଛନ୍ତି। ତାପରେ ବୃହସ୍ପତି ଯଜ୍ଞ ପବିତ୍ର ପ୍ରଦାନ କରିଛନ୍ତି, କଶ୍ୟପମୁନି ତାଙ୍କୁ ମେଖଳ ପ୍ରଦାନ କରିଛନ୍ତି, ପୃଥିବୀ ଦେବୀ ତାଙ୍କୁ କୃଷ୍ଣାଦିନ ଅର୍ଥାତ୍ ମୃଗଚର୍ମ ପ୍ରଦାନ କରିଛନ୍ତି, ବନସ୍ପତି ବା ଚନ୍ଦ୍ର ତାଙ୍କୁ ଦଣ୍ଡ ପ୍ରଦାନ କରିଛନ୍ତି, ମାତା ଅଦିତି ତାଙ୍କୁ କୌପିନୀ ଏବଂ ଆଚ୍ଛାଦନ ପ୍ରଦାନ କରିଛନ୍ତି, ସ୍ୱର୍ଗ ଛତ୍ର ପ୍ରଦାନ କରିଛନ୍ତି, ବ୍ରହ୍ମା ତାଙ୍କୁ କମଣ୍ଡଳ ପ୍ରଦାନ କରିଛନ୍ତି, ସପ୍ତଶିବଣ କୁଶ ପ୍ରଦାନ କରିଛନ୍ତି, ସରସ୍ୱତୀ ଦେବୀ ଅକ୍ଷମାଳା ତାଙ୍କୁ ପ୍ରଦାନ କରିଛନ୍ତି, କୁବେର ତାଙ୍କୁ ଭିକ୍ଷା ପାତ୍ର ପ୍ରଦାନ କରିଛନ୍ତି, ଏବଂ ଭବାନୀ ଦେବୀ ଯିଏ ଦୁର୍ଗା ଦେବୀ ସେ ତାଙ୍କୁ ଭିକ୍ଷା ପ୍ରଦାନ କରିଛନ୍ତି। ତେଣୁ ଭଗବାନ ଏଇ ପ୍ରକୃତରେ ଏଇ ଯୋଉ ବାମଦେବଙ୍କର କଥା ଯୋଉ ପ୍ରଶ୍ନ ପଚାରିଛନ୍ତି, ଆମର ଅଷ୍ଟମ ସ୍କନ୍ଧରେ ବିଭିନ୍ନ ମନ୍ମନ୍ତ୍ରଙ୍କ ବିଷୟରେ ଯେତେବେଳେ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ସେତେବେଳେ ପରୀକ୍ଷିତ ମହାରାଜ ଭଗବାନଙ୍କର ସୁଖଦେବଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ ଭଗବାନ କାହିଁକି, ଭଗବାନ ହେଉଛନ୍ତି ସବୁକିଛିର ମାଲିକ, ସଡ଼େଶ୍ୱର୍ଯ୍ୟ ପୂର୍ଣ୍ଣ ଭଗବାନ, ତାଙ୍କର କିଛି ଅଭାବ ନାହିଁ, କିନ୍ତୁ ସିଏ କାହିଁକି ବଳି ମହାରାଜଙ୍କୁ ଭିକ୍ଷା କରିବାକୁ ଗଲେ? ଏ ଗୋଟେ ଆଶ୍ଚର୍ଯ୍ୟ କଥା, ଭଗବାନଙ୍କର ସବୁ ଥାଇକି ଜଣେ କେତେବେଳେ ଭିକ୍ଷା କରୁଛି, ଯାହାର ଭିତରେ କିଛି ରହୁନି ସେତେବେଳେ ସେ ଅନ୍ୟ ପାଖକୁ ଯାଇ ଭିକ୍ଷା କରୁଛି, କିନ୍ତୁ ଭଗବାନଙ୍କର ସବୁ ରହିଛି, ସବୁ ଐଶ୍ୱର୍ଯ୍ୟରେ ସେ ମାଲିକ। ଲକ୍ଷ୍ମୀ ସହସ୍ର ସହସ୍ର ବ୍ରହ୍ମସେବ୍ୟ ମାନ, ସହସ୍ର ଶତ ସହସ୍ର ଲକ୍ଷ ଲକ୍ଷ ଲକ୍ଷ୍ମୀ ଯାହାଙ୍କ ଭଗବାନଙ୍କର ଆରାଧନା କରୁଛନ୍ତି, ତାଙ୍କ ପାଦପଦ୍ମକୁ ସେବା କରୁଛନ୍ତି, ସିଏ ପୁଣି ଯାଇକି ଜଣଙ୍କର ଭିକ୍ଷା କରୁଛନ୍ତି। ଆମର ଏହି ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି, ଶ୍ରୀମଦ ଗୌରନାଥ ମହାରାଜ କହନ୍ତି, ଜଣେ ପ୍ରଶ୍ନ ପଚାରିଲେ ଯେଉଁ ଲକ୍ଷ୍ମୀପୁରଣରେ ଯେଉଁ ବର୍ଣ୍ଣନା କରାଯାଇଛି ଜଗନ୍ନାଥ ଯାଇ ଭିକ୍ଷା କରିଛନ୍ତି ଖାଇବାକୁ ପାଇନାହାନ୍ତି, କିନ୍ତୁ ମହାରାଜ କହୁଥିଲେ କିନା ଏଇଟା ପ୍ରକୃତ ଠିକ୍ ଜିନିଷ ନୁହେଁ, ଏ ଯେଉଁ ଲକ୍ଷ୍ମୀପୁରାଣ ଏଇଟା ହେଉଛି ମନଗଢ଼ା ଜିନିଷଟା, ଏଇଟା ପ୍ରକୃତ ପୁରାଣ ନୁହେଁ। ଏ ଲକ୍ଷ୍ମୀ ଦେବୀଙ୍କର ଯେଉଁ ମହାପୁରୁ ବର୍ଣ୍ଣନା କରିବା ପାଇଁ ଏଇଟାକୁ ବର୍ଣ୍ଣନା କରାଯାଇଛି, ଏଇଟା କିନ୍ତୁ ମନ ପ୍ରକୃତ ଜିନିଷ, କିନ୍ତୁ ଭଗବାନଙ୍କ ଭିକ୍ଷା କରିବାର ଆବଶ୍ୟକତା ନାହିଁ। ଆମର କେତେଜଣ ସେଇଟାକୁ କୁହନ୍ତି ଦରିଦ୍ର ନାରାୟଣ, ପ୍ରଭୁପାଦ ମହାରାଜ ଏଥିରେ ଭାଇ ବିରକ୍ତ ହୁଅନ୍ତି, ଏ ଦରିଦ୍ର କେବେ ନାରାୟଣ ହେଇପାରିବ ନାହିଁ ବା ନାରାୟଣ କେବେ ଦରିଦ୍ର ହେଇପାରିବ ନାହିଁ। ତେଣୁ ଏଇ ଯେଉଁ ଦରିଦ୍ର ନାରାୟଣ ଯେଉଁ ଶବ୍ଦଟି ବ୍ୟବହାର କରାଯାଏ ସେ ହେଉଛି ପ୍ରକୃତରେ ମନ ପ୍ରକୃତ ଜିନିଷ, ଏଟା ପ୍ରକୃତ ଶାସ୍ତ୍ରସମ୍ମତ ଜିନିଷ ନୁହେଁ ଦରିଦ୍ର ନାରାୟଣ ଶବ୍ଦ। ଯେହେତୁ ଯେ ଭଗବାନ ଯେତେବେଳେ ସେ ପରୀକ୍ଷିତ ମହାରାଜ ସେଥିରେ ପ୍ରଶ୍ନ ପଚାରିଲେ ଯେ ଭଗବାନ ସବୁ ଐଶ୍ୱର୍ଯ୍ୟ ପୂର୍ଣ୍ଣ ହେଇ ସେ କାହିଁକି ଯାଇକି ଭିକ୍ଷା କରିବାକୁ ଯାଇଛନ୍ତି ବଳିଙ୍କ ପାଖ, ଏବଂ ଯଦି ବା ଭିକ୍ଷା କଲେ ବଳି ମହାରାଜ ତାଙ୍କୁ ସବୁକିଛି ପ୍ରଦାନ କଲେ, ସେ ଯାହା ଚାହିଁଥିଲେ ସବୁକିଛି ପ୍ରଦାନ କଲେ, ସମସ୍ତ ତ୍ରିଲୋକର ସେ ହେଉଛନ୍ତି ଈଶ୍ୱର ଥିଲେ ବା ତ୍ରିଲୋକର ଅଧିପତି ଥିଲେ ବଳି ମହାରାଜ, କିନ୍ତୁ ସବୁକିଛି ସେ ଭଗବାନ ପ୍ରଦାନ କଲା ପରେ ମଧ୍ୟ ପୁଣି ତାଙ୍କୁ ସେ ବନ୍ଧନ କରିଛନ୍ତି, ଇଏ ଆଉ ଗୋଟେ ଅଦ୍ଭୁତ କାର୍ଯ୍ୟ। ଏଭଳି ଭଗବାନ ପୁଣି ମାନେ କୃତଜ୍ଞ ହୋଇ କାର୍ଯ୍ୟ କରିଛନ୍ତି, ଭଗବାନ ଯାହା ଭିକ୍ଷା କରିଥିଲେ ସବୁ ସେ ପ୍ରଦାନ କଲେ, କିନ୍ତୁ ତାପରେ ମଧ୍ୟ ତାଙ୍କୁ ବନ୍ଧନ କରିଛନ୍ତି। ତେଣୁ ଇଏ ଗୋଟେ ଆଶ୍ଚର୍ଯ୍ୟ ବିଷୟ ଥିଲା ଯାହାକି ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିଲେ, ସେଇ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଏ ବାମନଦେବଙ୍କ ଚରିତ୍ର ବର୍ଣ୍ଣନା କରିଛନ୍ତି। ତେଣୁ ଆଜି ବାମନଦେବଙ୍କର ଆବିର୍ଭାବ ତିଥି ଉପଲକ୍ଷେ ଆମେ ସେଇ ବାମନଦେବଙ୍କ ବିଷୟରେ କିଛି ତାଙ୍କର ପ୍ରାର୍ଥନା କରି ତାଙ୍କ ବିଷୟରେ କିଛି ବର୍ଣ୍ଣନା କରିବା। ତେଣୁ ଏହିଭଳି ଭାବରେ ଯେ ସେତେବେଳେ ଭଗବାନ ବାମନ ଦେବ ପ୍ରଥମେ ବାମନ ଉପରେ ଆସିନଥିଲେ, ପ୍ରଥମେ ସେ ତାଙ୍କର ନିଜ ଯେଉଁଭଳି ଭାବରେ ରୂପରେ ଆସିଥିଲେ, କିନ୍ତୁ ତାପରେ ସମସ୍ତଙ୍କ ଆଗରେ ସେ ବାମନ ରୂପ ଧାରଣ କରିଥିଲେ। ଛୋଟ ବାଳକ ବ୍ରହ୍ମଚାରୀ ରୂପରେ ବ୍ରହ୍ମଚାରୀ ରୂପରେ ଏ ଯେଉଁ ବାମନ ରୂପ ବହୁତ କମ୍ ଉଚ୍ଚତା ବିଶିଷ୍ଟ ବ୍ରହ୍ମଚାରୀ ହିସାବରେ ହେଇଯାଇଛି, ବଟୁ ବାମନ ହେଇଯାଇଛି। ଏବଂ ସେଇ ଯେଉଁ ଛତା ବର୍ଣ୍ଣନା କରାଗଲା ସ୍ୱର୍ଗ ତାଙ୍କୁ ଛତ୍ର ପ୍ରଦାନ କରିଛନ୍ତି, ସେଇ ଛତ୍ର ଧରିକି ସେ ଯାଇଛନ୍ତି ବଳି ମହାରାଜ ପାଖ। ବଳି ମହାରାଜ ସେ ସମୟରେ ନର୍ମଦା ନଦୀ କୂଳରେ ଯଜ୍ଞ କରିଛନ୍ତି। କାହିଁକି ଯଜ୍ଞ କରୁଛନ୍ତି ନା, ଯେଉଁମାନେ ସ୍ୱର୍ଗର ଅଧିପତି ହେବେ ସେମାନେ ତାଙ୍କର ରହିଛି ରହିଛି ନିୟମ ରହିଛି ଯେ ସେମାନେ 100 ଯଜ୍ଞ କରିଥିଲେ ସେମାନେ ମାନେ ସ୍ୱର୍ଗର ଇନ୍ଦ୍ର ହେଇପାରିବେ। ସେଥିପାଇଁ ଇନ୍ଦ୍ରଙ୍କର ଗୋଟେ ନାମ ହେଉଛି ଶତପ୍ରତୁ, ପ୍ରତୁଗତ ଯଜ୍ଞ, ଯେ 100 ଯଜ୍ଞ କରିବ ସେ ଇନ୍ଦ୍ରପଦରେ ଅଭିଷିକ୍ତ ହେବ। ସେଥିପାଇଁ ଆମର ସେ ଶ୍ରୀମଦ ରାଧାକୃଷ୍ଣ ମହାରାଜ କହନ୍ତି, ଯେତେବେଳେ ଇନ୍ଦ୍ରଦେବ ସିଗ୍ନେଚର କରନ୍ତି ସେତେବେଳେ ସେ ଲେଖନ୍ତି ସତପ୍ରତୁ, ସିଗ୍ନେଚର ସେ ଲେଖନ୍ତି ସପ୍ର ଶତପ୍ରତୁ ଅର୍ଥ ହେଉଛି ସେ 100 ଯଜ୍ଞ କରିଛନ୍ତି। କିନ୍ତୁ ବଳି ମହାରାଜ 100 ଯଜ୍ଞ କରିନଥିଲେ, ବିଶ୍ୱଜିତ ଯଜ୍ଞ କରି ସେ ସ୍ୱର୍ଗ ଅଧିପତି ହେଇଯାଇଛନ୍ତି। ତେଣୁ ଶୁକ୍ରାଚାର୍ଯ୍ୟ ତାଙ୍କ ପାଇଁ ଯଜ୍ଞର 100 ଯଜ୍ଞର ବ୍ୟବସ୍ଥା କରିଛନ୍ତି। ତେଣୁ ଏଇ ଅନ୍ତିମ ଯଜ୍ଞ ପୂରଣ ହେଲେ ସେ ସ୍ୱର୍ଗର ଅଧିପତି ହେଇପାରିବେ। ଏହିଭଳି ଭାବରେ ସେ ଉପରେ ଯଜ୍ଞ କରୁଛନ୍ତି, ସେହି ସମୟରେ ବାମନଦେବ ଯାଇ ପହଞ୍ଚନ୍ତି। ଏ ବିସ୍ତାର ଭାବରେ ବର୍ଣ୍ଣନା ଅଛି ଭାଗବତରେ। କହିଲେ ଯେତେବେଳେ ଜଣାଯାଏ ଭଗବାନ ଯେତେବେଳେ ବାମନଦେବ ଉପରେ ଯାଉଛନ୍ତି, ଅନ୍ୟ ବ୍ରାହ୍ମଣ ମାନେ ମଧ୍ୟ ଯାଉଛନ୍ତି, ସେଠି ସବୁ ଯାଉଛନ୍ତି ବଳିଙ୍କ ପାଖକୁ, କାହିଁକିନା ବଳି ହେଉଛନ୍ତି ବହୁତ ବିଖ୍ୟାତ ଦାନୀ, ଯିଏ ଯାହା ମାଗିବେ ବଳି ତାକୁ ପ୍ରଦାନ କରିବେ, ଦାନୀ ଶ୍ରେଷ୍ଠ। ତେଣୁ ସମସ୍ତ ବ୍ରାହ୍ମଣମାନେ ଛୁଟିଛନ୍ତି ବଳିଙ୍କ ପାଖକୁ, କେମିତି ତାଙ୍କଠାରୁ କିଛି ଦାନ ଗ୍ରହଣ କରିବେ। ତେଣୁ ଏହି ସମୟରେ ଏଇ ବଟୁ ବାହାର ମଧ୍ୟ ଯେତେବେଳେ ଯାଉଛନ୍ତି, ସେତେବେଳେ କିଏ ଜଣାପଡ଼ୁଛି ଯେତେବେଳେ ଜଣେ ବଟୁ ଯାଉଛନ୍ତି, ସେତେବେଳେ ଜଣାପଡ଼ୁଛି ଖାଲି ଛତାଟି ଯାଉଛି, ବରଂ ଅନ୍ତର୍ଧାନ ହେଉଛନ୍ତି, ବିଭିନ୍ନ ଐଶ୍ୱର୍ଯ୍ୟ ସବୁ ପ୍ରକାଶ କରିକରି ସେ ଯାଉଛନ୍ତି। ଏବଂ ଏହିଭଳି ଭାବେ ଅନ୍ତିମରେ ବଳି ମହାରାଜଙ୍କର ନର୍ମଦା ନଦୀ କୂଳରେ ଯେଉଁ ଯଜ୍ଞ ହେଉଛି, ସେହି ସମୟରେ ଯଜ୍ଞ ମଣ୍ଡପ ପାଖରେ ପହଞ୍ଚନ୍ତି। ସେତେବେଳେ ବଳି ମହାରାଜ ଦେଖି ମାନେ ବହୁତ ଆନନ୍ଦ ଅନୁଭବ କରୁଛନ୍ତି, ଭଗବାନ ଅଛନ୍ତି ସମସ୍ତଙ୍କୁ ଆକର୍ଷଣ କରନ୍ତି, ଭଗବାନ ଅଛନ୍ତି ଆନନ୍ଦମୟ। ତେଣୁ ଭଗବାନଙ୍କୁ ଯେଉଁମାନେ ଦର୍ଶନ କରେ ସେମାନେ ମଧ୍ୟ ସେଭଳି ଭାବରେ ଆନନ୍ଦ ପ୍ରାପ୍ତ ହେବେ। ତେଣୁ ବଳି ମହାରାଜ ସେଭଳି ଭାବରେ ବହୁତ ଆନନ୍ଦ ଉତ୍ଫୁଲ୍ଲିତ ହେଇଯାଉଛନ୍ତି ଏବଂ ସେ ତାଙ୍କୁ ଚାହୁଁଛନ୍ତି ଯେ ଭିକ୍ଷା ପ୍ରଦାନ କରିବା ବା ଦାନ ପ୍ରଦାନ କରିବା ପାଇଁ ବଟୁ ବାମକୁ ନେଇ ଭିକ୍ଷା ପାତ୍ର ଧରିଛନ୍ତି। ଭିକ୍ଷା ଅନୁଯାୟୀ ଯେଉଁମାନେ ବ୍ରାହ୍ମଣ ରହିଛନ୍ତି ସେମାନେ ଜଣେ ଇଏ ହୁଅନ୍ତି ଗୋବିନ୍ଦ ଗ୍ରହଣ କରନ୍ତି, ସେମାନେ ଯାଇକରି ଗୋଟେ ଭିକ୍ଷା କରନ୍ତି, ଭଗବାନ ଭିକ୍ଷା ଦେଇ ଏଇଭଳି ଭାବରେ ପ୍ରାର୍ଥନା କରନ୍ତି ଯାଇକି। ତେଣୁ ଭଗବାନ ଯେତେବେଳେ ଭିକ୍ଷା ଦେଇ ଭିକ୍ଷା ଦେଇ କରି କହୁଛନ୍ତି, ତେଣୁ ସେ ସମୟରେ ବଳି ମହାରାଜ ତାଙ୍କୁ ଭିକ୍ଷା ଦେବା ପାଇଁ ମନସ୍ଥ କରିଦେଇଛନ୍ତି। ଏବଂ ସେ ଯେତେବେଳେ ତାଙ୍କର ସୁନ୍ଦର ରୂପ ଦେଖୁଛନ୍ତି, ସେ ରୂପ ଦେଖି ସେ ବହୁତ ମୋହିତ ହେଇଯାଉଛନ୍ତି ଭଗବାନଙ୍କ ରୂପ। ଏବଂ ତାପରେ ଭଗବାନ ସହିତ ସେ ଜାଣିନାହାନ୍ତି ଭଗବାନ ବୋଲି, ବଟୁ ବାମନ ରୂପରେ ବ୍ରାହ୍ମଣ ହିସାବରେ ତାଙ୍କୁ ସମର୍ପଣ କରି ବିଭିନ୍ନ ତାଙ୍କ ସହିତ ଆଲୋକ ଆଳାପ ଆଲୋଚନା କରିଛନ୍ତି। ଏବଂ ପ୍ରଥମେ ଭଗବାନ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି ବଳି ମହାରାଜ, କାରଣ ବଳି ମହାରାଜ ହେଉଛନ୍ତି ବହୁତ ଆଦି ମାନେ ବହୁତ ଅଭିଜାତୀୟ ସମ୍ପନ୍ନ କୂଳରେ ସେ ଯାହା ଦେଇଛନ୍ତି, ଯାହାଙ୍କର ମାନେ କ'ଣ ପିତା ହେଉଛନ୍ତି ପ୍ରହ୍ଲାଦ ଏବଂ ପିତା ହେଉଛନ୍ତି ବିରୋଚନ, ଯିଏକି ବହୁତ ଖ୍ୟାତି ସମ୍ପର୍କ ବ୍ୟକ୍ତି। ତେଣୁ ଭଗବାନ ବାମନଦେବ ପ୍ରଥମେ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି ଏବଂ ତାପରେ ଅନ୍ତିମରେ ସେ ତାଙ୍କୁ ମାତ୍ର ତିନିପ୍ରଳାଦ ଭୂମି ମାଗିଛନ୍ତି। ଆମର ଜୟଦେବ ଗୋସ୍ୱାମୀ ମଧ୍ୟ ସେ କଥା ତାଙ୍କର ଯେଉଁ ରହିଛି ଜୟଦେବଙ୍କର ଯେଉଁ ଦଶାବତାର ସ୍ତୋତ୍ରରେ ସେ କଥା କହିଛନ୍ତି। ଛଳୟସି ବିକ୍ରମଣେ ବଳିମାତୃତ ବାମନ ତଜନ ପନିର ଜନିତ ଜନ ବାମନ ଛଳୟସି ବିକ୍ରମଣେ ବଳିମାତୃତ ବାମନ ତଜନ ପନିର ଜନିତ ଜନ ଜନ ପାବନ ଜନ ଶ୍ରୀ ବିକ୍ରମଣେ ବଳିମାତୃତ। ଯେତେବେଳେ ଶରୀ ମହାରାଜ ବାମନ ଦେବଙ୍କୁ ସେ ତାଙ୍କର ପ୍ରାର୍ଥୀତ ମାତ୍ର ତିନି ପାଠ ଭୂମି ମାଗିଛନ୍ତି ପ୍ରଥମେ, ସେତେବେଳେ ସେ କହିଲେ ଠିକ୍ ଅଛି ଆପଣ କ'ଣ ମାଗୁଛନ୍ତି ମାଗନ୍ତୁ। ତେଣୁ ସିଏ ଭାବୁଥିଲେ ଶରୀ ମହାରାଜ ଭାବୁଥିଲେ ବହୁତ କିଛି ମାଗିବେ ସିଏ, କିନ୍ତୁ ସିଏ ମାଗିଛନ୍ତି ମାତ୍ର ତିନି ପାଠ ଭୂମି। ତାଙ୍କର ଛୋଟ ଛୋଟ ପାଦ ଦେଖେଇକି କହୁଛନ୍ତି ଏହି ପାଦରେ ମାତ୍ର ତିନି ପାଠ ଭୂମି ଦେବେ, କିନ୍ତୁ ଶରୀ ମହାରାଜ ଆଶ୍ଚର୍ଯ୍ୟ ହୁଅନ୍ତି, କହୁଛନ୍ତି ଏତିକି ମାତ୍ର ମୋର କ'ଣ ହବ, ମୁଁ ତ ତ୍ରିଲୋକର ଅଧିପତି, ତମେ ଯାହା ଚାହିଁବ ମୁଁ ପ୍ରଦାନ କରିପାରିବି, ଆଉ ତିନି ତମେ ତ ମାଗୁଛ ଟିକେ ଚିନ୍ତା କରି ମାଗ, କ'ଣ ତମେ ଜାଣିପାରୁନ କ'ଣ ତମ ଦରକାର, ତମେ ବହୁତ କିଛି ସମ୍ପତ୍ତି ମୁଁ ଦେଇପାରିବି ତମକୁ, ଆଉ ଯଦି ତମେ ବିବାହ କରିବ ତାହେଲେ ତମକୁ କନ୍ୟା ବହୁତ କନ୍ୟା ବି ତମକୁ ପ୍ରଦାନ କରିପାରିବି, ତମେ ଠିକ୍ ଅଛି ଚିନ୍ତା କରି ମାଗ କ'ଣ ଦରକାର, ଆଉ ମୋଠୁ ମାଗି ସାରିଲା ପରେ ଆଉ କାହାକୁ ମାଗିବାର କିଛି ଆବଶ୍ୟକତା ପଡ଼ିବ। ଏହିଭଳି ଭାବରେ ଯେତେବେଳେ ଭଗବାନ କହୁଛନ୍ତି, ଭଗବାନ ମଧ୍ୟ ସେଭଳି ଭାବରେ ତାଙ୍କୁ ସବୁ ବହୁତ କଥା କହିଛନ୍ତି ଯେ ପ୍ରକୃତରେ ଜଣେ ଯେଉଁ କହିଯାଇଛି ଯେ ଜଣେ ଯଦି ସବୁକିଛି ପାଇଲେ ମଧ୍ୟ ତ୍ରିଲୋକକୁ ଜଣେ ପାଇଲେ ମଧ୍ୟ ଜଣେ ରୋଗୀ ବ୍ୟକ୍ତି ଯିଏ ଥିବ ସେ କେବେ ସନ୍ତୁଷ୍ଟ ହେଇପାରିବ ନାହିଁ। ଏଭଳି ଭାବରେ ଭଗବାନ ତାଙ୍କୁ କହି ତାପରେ ସେ କହିଛନ୍ତି ମୁଁ କେବଳ ଏତିକିରେ ମୋର ସିଦ୍ଧ ମୋର ମନ ଯେଉଁ କହିଛି ମନରଥ ସିଦ୍ଧ ହେଇପାରିବ। ଏଇଭଳି ଭାବରେ ଭଗବାନ ତ କହିଛନ୍ତି, ତେଣୁ ସେଥିରେ ପରିମାଣ ସେଥିରେ ସମ୍ମତି ପ୍ରଦାନ କରିଛନ୍ତି ଏବଂ ତାଙ୍କୁ ସେଇ ଗୋପୀମାନଙ୍କୁ ତାଙ୍କର ପ୍ରାର୍ଥିତ ତିନି ପାଦ ଭୂମି ଦେବା ପାଇଁ ସେ ସଂକଳ୍ପ କରିଛନ୍ତି। କିନ୍ତୁ ଏହି ସମୟରେ ଶୁକ୍ରାଚାର୍ଯ୍ୟ ତାଙ୍କୁ ବାଧା ପ୍ରଦାନ କରିଛନ୍ତି। ଶୁକ୍ରାଚାର୍ଯ୍ୟ ଆମେ ବର୍ଣ୍ଣନା କରିଛେ, ଶୁକ୍ରାଚାର୍ଯ୍ୟ ହେଉଛନ୍ତି ଭଗବାନଙ୍କ ନାମ ବିଭୂତି, ମୁନି ନାମ ଅତି ଅହମ ବ୍ୟାସ, କବି ନାମ ଘୋଷଣା କବି ବୋଲି କୁହାଯାଇଛି। ମାନେ ଯେତେ ବିଦ୍ୱାନ ପଣ୍ଡିତ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶୁକ୍ରାଚାର୍ଯ୍ୟ। ତେଣୁ ସେ ଜାଣିଛନ୍ତି ଇଏ ହେଉଛନ୍ତି ଭଗବାନଙ୍କର ଅବତାର, ଯଦି ବଡ଼ି ମହାରାଜ ଜାଣିନଥିଲେ କିନ୍ତୁ ଶୁକ୍ରାଚାର୍ଯ୍ୟ ଜାଣିଥିଲେ ଇଏ ହେଉଛନ୍ତି ଭଗବାନଙ୍କର ଅବତାର। ତେଣୁ ସେ କହିଛନ୍ତି ତମେ ଜାଣିନ, ବଡ଼ିକୁ କହିଛନ୍ତି ସେ ଯେ ଦେଖ ତମେ ଜାଣିପାରୁନ ଯେ ପ୍ରକୃତରେ ତମେ କ'ଣ ଦେବାକୁ ଯାଉଛ, ତମେ କାହାକୁ ଦେବାକୁ ଯାଉଛ, ସିଏ ହେଉଛନ୍ତି ଭଗବାନ ବିଷ୍ଣୁ। ବାମନ ଦେବ ରୂପରେ ବାମନ ବଟୁ ବାମନ ରୂପେ ଆସିଛନ୍ତି, ଛଦ୍ମବେଶରେ ଆସିଛନ୍ତି, ତମକୁ ଛଳନା କରିବା ପାଇଁ ଆସିଛନ୍ତି, ତମକୁ ସବୁକିଛି ନେଇଯିବେ ଏବଂ ତମକୁ ସବୁ ସବୁ ନେଇକି ସେ ଇନ୍ଦ୍ରକୁ ପ୍ରଦାନ କରିବେ। ଇନ୍ଦ୍ର ଯାଇକି ସ୍ୱର୍ଗକୁ ତମେ ଅଧିକାର କରୁଛ, ଇନ୍ଦ୍ର ବାହାରେ ପଳିଯାଇଛନ୍ତି, ତାଙ୍କୁ ସେ ତମର ଏଇ ସ୍ୱର୍ଗରାଜ୍ୟ ନେଇ ଇନ୍ଦ୍ରକୁ ପ୍ରଦାନ କରିବେ, ତେଣୁ ତମେ ତାଙ୍କୁ ସେ ସବୁକିଛି ପ୍ରଦାନ କରଣ। ଏଇଭଳି ଭାବରେ ଯେତେବେଳେ ମନା କରିଛନ୍ତି ସେତେବେଳେ ବଳିମାନ ଚିନ୍ତା କରୁଛନ୍ତି ଯେ ଯଦି ଭଗବାନ ସବୁକିଛି ଭଗବାନଙ୍କର, ଆମର କିଛି ନୁହଁ, ମାନେ ଭଗବାନ ହେଉଛନ୍ତି ସବୁକିଛିର ମାଲିକ। ଭକ୍ତାଂ ସର୍ବଲୋକ ମହେଶ୍ୱରଂ ଶୃଣୁଧାଂ ସର୍ବଭୂତାନାଂ ଜ୍ଞାନତାମାନ ଶାନ୍ତି ଉଚ୍ଛେ ଭଗବତ ପଞ୍ଚମ ଅଧ୍ୟାୟ ଅଣତିରିଶ ଶ୍ଳୋକରେ ଭଗବାନ କହୁଛନ୍ତି ଏଇ ତିନୋଟି ହେଉଛି ପ୍ରଭୁପାଦ ମହାରାଜ କହନ୍ତି ହେଉଛି ଶାନ୍ତିର ସୂତ୍ର। ଭଗବାନ ହେଉଛନ୍ତି ଭୋକ୍ତା, ଭଗବାନ ହେଉଛନ୍ତି ଉପଭୋକ୍ତାରୀ, ସମସ୍ତ କିଛି ଯଜ୍ଞ ସବୁ କିଛି ତପସ୍ୟା ହେଉଛନ୍ତି ଉପଭୋକ୍ତାରୀ ଏବଂ ଭକ୍ତାରାମ ଯେତେ ସର୍ବଲୋକ ମହେଶ୍ୱର, ସବୁ ସବୁ ଯେତେ ଲୋକ ଅଛି ବା ଯେତେ ଜଗତ ଅଛି ସବୁକିଛିରେ ସିଏ ହେଉଛନ୍ତି ମହେଶ୍ୱର ବା ମାଲିକ ଏବଂ ସିଏ ହେଉଛନ୍ତି ସମସ୍ତଙ୍କର ବନ୍ଧୁ ସୁଦମ ସର୍ବଭୂତାନା। ଏଇ ଏଇ ତିନୋଟି ଜିନିଷ ଯଦି ଆମେ ଜାଣିବା ଜ୍ଞାନତାମାନ ଶାନ୍ତି ମିଳୁଛି, ତାହେଲେ ସେମାନେ ଶାନ୍ତିରେ ରହିପାରିବେ ବା ଆନନ୍ଦରେ ରହିପାରିବେ। ଆମେ ଖୋଜୁଛେ ବର୍ତ୍ତମାନ କେମିତି ଆମେ ଆନନ୍ଦରେ ରହିବା, କେମିତି ଶାନ୍ତିରେ ରହିବା, କିନ୍ତୁ ଶାନ୍ତିର ସୂତ୍ର ଭଗବାନ ପ୍ରଦାନ କରିଥିଲେ ମଧ୍ୟ ଆମେ ସେଇଟା ଗ୍ରହଣ କରୁନି। ଭଗବାନଙ୍କ ପଦାର୍ଥ ମାର୍ଗକୁ ଛାଡ଼ିକିରି ଆମେ ଭାବୁଛେ କେମିତି ଆମେ ଶାନ୍ତିରେ ରହିପାରିବା, ତାହେଲେ କେମିତି ଅଶାନ୍ତସ୍ୟ କୃତସ୍ୟ କ'ଣ ଭଗବତାର ଭଗବାନ କହୁଛନ୍ତି ନାସ୍ତି ବୁଦ୍ଧି ରଜୁକ୍ତସ୍ୟ ନଚା ଯୁକ୍ତସ୍ୟ ଭାବନା ନଚା ଭାବତ ଶାନ୍ତି ଅଶାନ୍ତସ୍ୟ ବିଶେଷ କୃତସ୍ୟ କ'ଣ। ଆମେ ଯଦି ଭଗବାନଙ୍କ ସହିତ ଯୁକ୍ତ ହେବା ନାହିଁ, ଆମର ଭାବନାରେ ଭଗବାନ ଭାବିବା ନାହିଁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ହରେ ହରେ, ଆମେ ଆମର ବୁଦ୍ଧି ଭଗବାନଙ୍କ ସହିତ ଯୁକ୍ତ କରିବା ନାହିଁ, ଯେଉଁ ନଚ ଭଗବତ ଭାବନା ଯେଉଁ ଭଗବାନଙ୍କ ସହିତ ଆମେ ଯୁକ୍ତ ହେବା ନାହିଁ, ତାହେଲେ ଅଶାନ୍ତ ଏଇଭଳି ଭାବରେ ଆମେ କେଉଁଠି ଶାନ୍ତି ପାଇପାରିବା, ଏବଂ ଶାନ୍ତି ଯଦି ନ ପାଇପାରିବା ତାହେଲେ ଆଉ ସୁଖ କେଉଁଠି ଆମେ ପାଇପାରିବା। ତେଣୁ ବରିମହାରାଜ ଏସବୁ ବିଷୟରେ ବିଭିନ୍ନ ପ୍ରକାର ଚିନ୍ତା କରିସାରିଲା ପରେ ଆମର ସାଧାରଣତଃ ଗୁରୁ ଯାହା କହିବେ ଗୁରୁ ବାକ୍ୟ ଲଙ୍ଘନ କରିବା କଥା ନୁହଁ, କିନ୍ତୁ ଏଇଠି ବରିମହାରାଜ ଗୁରୁଙ୍କର ବାକ୍ୟକୁ ଲଙ୍ଘନ କରିଛନ୍ତି। ଭାଗବତ ବର୍ଣ୍ଣନା କରାଯାଇଛି ଯେ ଗୁରୁ ନ ସତ୍ସାତ୍, ସୁଦନ ନ ସତ୍ସାତ୍, ଦୈବଂ ନ ସତ୍ସାତ୍, ନ ପ୍ରତିଶ ସତ୍ସାନ୍, ପିତା ନ ସତ୍ସାନ୍, ଜନନୀ ନ ସତ୍ସାନ୍, ଜନ ମୋଚେ ସଙ୍କେତ ମୃତ୍ୟୁ। ସେ ପ୍ରକୃତରେ ଗୁରୁ ନୁହନ୍ତି ବା ସେ ପ୍ରକୃତରେ ଦେବତା ନୁହନ୍ତି ବା ସେ ପିତା ନୁହନ୍ତି ବା ସେ ଜନନୀ ନୁହନ୍ତି ବା ସେ ପତି ନୁହନ୍ତି, ଯଦି ସେ ତାଙ୍କର ସେମାନେ ଯେଉଁମାନେ ଅଛନ୍ତି ତାଙ୍କୁ ମୃତ୍ୟୁ ମୁଖରୁ ଯଦି ରକ୍ଷା ନ କରିପାରିବେ ତାହେଲେ ସେମାନେ ସେଇ କରବାଚ ହେବେ ନାହିଁ। ତେଣୁ ବଳିମହାରାଜ ସେଇଠି ଗୁରୁଙ୍କୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି ବା ତ୍ୟାଗ କରିଛନ୍ତି। ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି କିଏ କିଏ ସାଧାରଣତଃ ଯଦିଓ ଗୁରୁଙ୍କ କଥାକୁ ଲଙ୍ଘନ କରାଯାଏ ନାହିଁ କିନ୍ତୁ ବଳିମହାରାଜ ଗୁରୁଙ୍କର କଥାକୁ ଲଙ୍ଘନ କରି ସେ ହେଇଛନ୍ତି କ'ଣ ନା ମହାଜନ। ଦ୍ୱାଦଶ ମହାଜନ ଭିତରେ ବଳିମହାରାଜ ମହାଜନ। ଯଦିଓ ଗୁରୁଙ୍କର ନିର୍ଦ୍ଦେଶକୁ ଲଙ୍ଘନ କରାଯାଏ ନାହିଁ କିନ୍ତୁ ଏଇଠି ସେ ଗୁରୁଙ୍କର ଜିନିଷକୁ ଲଙ୍ଘନ କରି ସେ ମହାଜନ ହେଇପାରିଛନ୍ତି। ସେଭଳି ଭାବେ ଦେଖିବା ଦୈବ ମାନେ ଗୁରୁ ନ ସଚ୍ଚା ସ୍ୱଜନ ନ ସଚ୍ଚା ସ୍ୱଜନ କହିଲେ ନିଜ ବନ୍ଧୁ ବା ରହିଛନ୍ତି ଆମେ ଯେମିତି ବିଭୀଷଣ ବିଭୀଷଣ ତାଙ୍କର ଭାଇ ରାବଣକୁ ତ୍ୟାଗ କରିଛନ୍ତି ଏବଂ ବିଭୀଷଣ ତାଙ୍କ ଭାଇକୁ ତ୍ୟାଗ କଲେ ମଧ୍ୟ ସେ ଭକ୍ତମାନଙ୍କ ଦ୍ୱାରା ପ୍ରଶଂସିତ ହେଉଛନ୍ତି ଭଗବାନଙ୍କ ଶ୍ରେଷ୍ଠ ଭକ୍ତ ହେଇଯାଇଛି। ସେଭଳି ଭାବେ ପିତା ନ ସଚ୍ଚା ପିତା ପୁତ୍ର ସାଧାରଣତଃ ପିତାଙ୍କର ନିର୍ଦ୍ଦେଶ ମାନଙ୍କୁ ଚଳିବା କଥା କିନ୍ତୁ ପ୍ରହ୍ଲାଦ ମହାରାଜ ତାଙ୍କର ପିତା ବୀରେନ୍ଦ୍ର ସିଂଙ୍କର ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରିଛନ୍ତି ଏବଂ ପ୍ରହ୍ଲାଦ ମହାରାଜ ମୁଁ ମହାଜନ ହେଇପାରିଛନ୍ତି। ଭଗବତ ଗୀତାରେ କହିଛେ ଭଗବାନ କହୁଛନ୍ତି ଦୈତ୍ୟାନା ପ୍ରହ୍ଲାଦ ଚାଷୀ ଦୈତ୍ୟାନା ଦୈତ୍ୟମାନଙ୍କ ଭିତରେ ସେ ହେଉଛନ୍ତି ପ୍ରହ୍ଲାଦ। ସେଭଳି ଭାବରେ ଜନନୀ ନ ସସ୍ୟା ଜନନୀ ଯାହା କହିବେ ସାଧାରଣତଃ ପୁତ୍ର ଶିଶୁ ପାଳନ କରିବା କଥା କିନ୍ତୁ ଭରତ ମହାରାଜ ଯେଉଁ ଭଗବାନ ରାମଚନ୍ଦ୍ର ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ରହିଥିଲେ ଭରତ ତାଙ୍କର ମାତା କୈକେୟୀଙ୍କୁ ସେ ତ୍ୟାଗ କରିଛନ୍ତି କାରଣ ଯେହେତୁ ସେ ଭଗବାନ ରାମଚନ୍ଦ୍ରଙ୍କୁ 14 ବର୍ଷ ବନବାସ କରିଛନ୍ତି। ସେଭଳି ଭାବରେ ପିତା ନ ସସ୍ୟା ଜନନୀ ଦୈବଂ ନ ସସ୍ୟା ଦେବତା ସେମାନେ ଦେବତା ନୁହନ୍ତି ନ ପ୍ରତିଷ୍ଠା ସସ୍ୟା ପତି କେଉଁମାନେ ନା ଦେବତାମାନଙ୍କୁ ଆମେ ଦେଖିବା ପଟ୍ଟାଣ ମହାରାଜ ଦେବତାମାନଙ୍କୁ ମଧ୍ୟ ସେ ତ୍ୟାଗ କରିଥିଲେ। ଦେବତାମାନେ ପଟ୍ଟାଣ ମହାରାଜ ଯେତେବେଳେ ଦେବତାମାନଙ୍କ ସହିତ ମିଶି ଅସୁରମାନଙ୍କ ମଧ୍ୟରେ ଯୁଦ୍ଧ କରି ଅସୁରମାନଙ୍କୁ ପରାସ୍ତ କରିଥିଲେ ଦେବତାମାନେ ସେହି ସମୟରେ ଚାହୁଁଛନ୍ତି ତୁମେ କିଛି ବର ଆମକୁ ଗ୍ରହଣ କର କିନ୍ତୁ ପଟ୍ଟାଣ ମହାରାଜ ତାଙ୍କଠୁ କୌଣସି ବର ଗ୍ରହଣ କରିନାହାନ୍ତି ବରଂ ସେ ଭଗବାନଙ୍କ ଶରଣ ଯାଇକି ଭଗବତ ଧାମ ପ୍ରାପ୍ତ ହୋଇଛି। ସେଭଳି ଭାବରେ ପତି ବା ସ୍ୱାମୀକୁ ତ୍ୟାଗ କରିଛନ୍ତି କେଉଁମାନେ ନାଗକନ୍ୟାମାନେ ନାଗପତ୍ନୀ ନାଗକନ୍ୟାମାନଙ୍କୁ ହଁ ତେଣୁ ସେ ନାଗକନ୍ୟାମାନେ ତାଙ୍କର ପତିକୁ ତ୍ୟାଗ କରିଛନ୍ତି। ତେଣୁ ଏଇଭଳି ଭାବରେ ଯେଉଁ ଯଦିଓ ସେମାନଙ୍କୁ ତ୍ୟାଗ କରିବା କଥା ନୁହଁ କିନ୍ତୁ ଯଦି ସେମାନେ ଭଗବତ ମାର୍ଗରେ ବାଧା ପ୍ରଦାନ କରନ୍ତି ସେମାନଙ୍କୁ ସେ କେସ୍ରେ ସେଇ ସମୟରେ ସେଇ ପରିସ୍ଥିତିରେ ତାଙ୍କୁ ତ୍ୟାଗ କରାଯାଏ। ଦ୍ୱିଜପତ୍ନୀ ମଧ୍ୟ ରହିଛନ୍ତି ଦ୍ୱିଜପତ୍ନୀ ମଧ୍ୟ ହଁ ଦ୍ୱିଜପତ୍ନୀ ବିଶେଷ ଭାବରେ ତାଙ୍କର ଯେଉଁ ସ୍ୱାମୀ ଯେଉଁମାନେ ରହିଥିଲେ ଯଜ୍ଞ କରୁଥିଲେ ସ୍ୱର୍ଗକୁ ଯିବା ପାଇଁ ତେଣୁ ଭଗବାନ ଯେତେବେଳେ ତାଙ୍କର ବନ୍ଧୁମାନଙ୍କୁ ପଠାଇଲେ ସାଙ୍ଗମାନଙ୍କୁ ପଠାଇଲେ ତାଙ୍କର କିଛି ଖାଦ୍ୟ ଗ୍ରହଣ କରିବା ପାଇଁ ତାଙ୍କର ଜାକିଙ୍କ ବ୍ରାହ୍ମଣମାନେ ସେସବୁ ତାଙ୍କୁ ମନା କରିଦେଲେ କିନ୍ତୁ ଯଜ୍ଞପତ୍ନୀମାନେ ସେହି ସମୟରେ ତାଙ୍କର ସ୍ୱାମୀଙ୍କୁ ତ୍ୟାଗ କରି ସେ ଭଗବାନ ପାଇଁ ସବୁ ପ୍ରକାର ଖାଦ୍ୟ ଯାହା ସବୁ ପ୍ରସ୍ତୁତ ହେଇଥିଲା ଯଜ୍ଞରେ ପ୍ରଦାନ କରିବା ପାଇଁ ସେସବୁ ଖାଦ୍ୟ ନେଇକି ଭଗବାନ ପାଖକୁ ଯାଇଛନ୍ତି ତେଣୁ ସେଇଠି ସେ ତାଙ୍କ ସ୍ୱାମୀମାନଙ୍କୁ ତ୍ୟାଗ କରିଛନ୍ତି। ଏଭଳି ଆମେ ଦେଖିବା ଯଦିଓ ଯେଉଁମାନେ ଯେଉଁ ଗୁରୁସ୍ଥାନୀ ଅଛନ୍ତି ସେମାନଙ୍କର ନିର୍ଦ୍ଦେଶକୁ ତ୍ୟାଗ କରାଯାଏ ନାହିଁ ବା ଲଙ୍ଘନ କରାଯାଏ ନାହିଁ କିନ୍ତୁ ବଳିମହାରାଜ ତାଙ୍କ ଗୁରୁଦେବଙ୍କୁ ଏଠି ଲଙ୍ଘନ କରିଛନ୍ତି ଗୁରୁଦେବ ନିର୍ଦ୍ଦେଶକୁ ଏବଂ ସେଇ ଲଙ୍ଘନ କରି ମଧ୍ୟ ସେ ଜଣେ ମହାଜନେ ପରିଣତ ହୋଇଛନ୍ତି। ତେଣୁ ଯେତେବେଳେ ବଳିମହାରାଜ କହିଲେ ଆଉ ତାଙ୍କର କଥା ମାନିଲେ ନାହିଁ ସେତେବେଳେ ଶୁକ୍ରାଚାର୍ଯ୍ୟ ତାଙ୍କୁ ଅଭିଶାପ ପ୍ରଦାନ କଲେ କହିଲେ ତମେ ଯେହେତୁ ଗୁରୁଙ୍କ ନିର୍ଦ୍ଦେଶ ଲଙ୍ଘନ କରିଛ ତେଣୁ ତମେ ସମସ୍ତ ସ୍ତ୍ରୀରୁ ବସ୍ତାଇ ସମସ୍ତ ସମ୍ପତ୍ତିରୁ ବସ୍ତାଇ ତମେ ନର୍କଗମନ କଲେ ଯେଉଁ ଭାବରେ ଅଭିଶାପ ଦେଇ ଯାଇଛି। କିନ୍ତୁ ଏଇସବୁ ଆମେ ଦେଖିବା ବଳି ମହାରାଜଙ୍କ କେସ୍ରେ କେତେ ପ୍ରକାର ଅସୁବିଧା ସବୁ ହେଇଛି କିନ୍ତୁ ସେ ସମସ୍ତ ଅସୁବିଧା ସତ୍ତ୍ୱେ ଭଗବାନଙ୍କ ସାମ୍ନାରେ ଯେତେବେଳେ ଜାଣିଲେ ବାମଦେବ ସିଂ ଭଗବାନ କିନ୍ତୁ ସେ ଭଗବାନଙ୍କ ଶରଣେ ଯାଇଛନ୍ତି ଯେତେ ଅସୁବିଧା ଆସିଲେ ମଧ୍ୟ ସେ ଅସୁବିଧାକୁ କିଛି ସେ ଭୃକ୍ଷେପ କରିନାହାନ୍ତି। ଆମେ ଦେଖିବା ବଳି ମହାରାଜଙ୍କ କେତେ ପରୀକ୍ଷା ଭଗବାନ ସବୁ କରିଛନ୍ତି ତେଣୁ ତାପରେ ଅନ୍ତିମରେ ଯେତେବେଳେ ଜଳ ଧରିକି ସଂକଳ୍ପ କଲେ ସେହି ସମୟରେ ସଂକଳ୍ପ କରିସାରିଲା ପରେ ଭଗବାନ ବାମଦେବ ବିରାଟ ରୂପ ଧାରଣ କରିଛନ୍ତି ଏବଂ ସେ ଗୋଟେ ପାଦରେ ତାଙ୍କର ସମସ୍ତ ପୃଥିବୀ ଏବଂ ସପ୍ତ ତଳରୁ ରହିଛି ସବୁକୁ କଭର କରିଦେଇଛନ୍ତି ବା ଅଧିକାର କରିଦେଇଛନ୍ତି ଏବଂ ଆଉ ଗୋଟେ ପାଦରେ ସମସ୍ତ ଅନ୍ତରୀକ୍ଷରେ ଯେତେ ଉପରେ 7ଟି ଲୋକ ଅଛି ସବୁକିଛିକୁ କଭର କରିକି ବା ଅଧିକାର କରି ତାଙ୍କର ପାଦ ଦ୍ୱାରା ସେ ଯେଉଁ ଭୌତିକ ବ୍ରହ୍ମାଣ୍ଡ ରହିଛି ଏ ଭୌତିକ ବ୍ରହ୍ମାଣ୍ଡରେ 7ଟି ଆବରଣ ରହିଛି ଏବଂ ପ୍ରତି ଆବରଣ ତା ପୂର୍ବ ଆବରଣର 10 ଗୁଣ ରହିଛି ତେଣୁ ଏ ସମସ୍ତ ଆବରଣକୁ ଭେଦ କରିକି ଭଗବାନଙ୍କ ପାଦ ମଠ ବୈକୁଣ୍ଠ ଲୋକକୁ ଯାଇ ପହଞ୍ଚେ, ଯୋଉଠି ରହିଛି କାରଣା ନାମ ଜଳ ବା ବିରଜା ନଦୀ ରହିଛି। ତେଣୁ ସେଇ ପଦନଖ ନୀରଜ ନିତ ଜନ ପାବନ କରେ, ପଦନଖ ନୀର ସେଇ ଭଗବାନଙ୍କର ପାଦନଖରୁ ଏଇ ଗଙ୍ଗାଦେବୀ ଆସିଛନ୍ତି, ଯିଏକି କାରଣା ନାମ ଜଳ, ଇଏ ହଉଛି ଚିତ୍ ଜଳ। ଆମର ଭାଗବତ ମଧ୍ୟ ବର୍ଣ୍ଣନା କରାଯାଇଛି ଏବଂ ଭଗବତ ଗୀତାରେ ମଧ୍ୟ ବର୍ଣ୍ଣନା କରାଯାଇଛି ଗଙ୍ଗାଦେବୀ ବିଷୟରେ, ଯେ ସ୍ରୋତସା ମଧ୍ୟ ଜ୍ଞାନ ଭଗବତର ଦଶ ମଧ୍ୟରେ ଭଗବାନ କହିବେ ଯେ ସ୍ରୋତସ ଯେତେ ସ୍ରୋତ ଅଛି ବା ନଦୀ ଅଛନ୍ତି ତା ଭିତରେ ଶ୍ରେଷ୍ଠ ନଦୀ ହେଉଛନ୍ତି ଜ୍ଞାନ। ଏବଂ ଭାଗବତ ମଧ୍ୟ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ନିମ୍ନଗାମାନ ଯଥା ଗଙ୍ଗା, ନିମ୍ନଗାମ ଭିତରେ ଶ୍ରେଷ୍ଠ ନଦୀ ହେଉଛନ୍ତି ଗଙ୍ଗାଦେବୀ, କାରଣ ଗଙ୍ଗାଦେବୀ ସେ ଏ ଭୌତିକ ଜଳ ନୁହଁ, ସେ ହେଉଛି ଚିତ୍ ଜଳ ଗଙ୍ଗା ଜଳ। ତେଣୁ ଆମର କହିଯାଇଛି ଭାଗବତ ତୁଳସୀ ଗାୟବତ ଜନେ ଭାଗବତ ତୁଳସୀ ଗାୟବତ ଜନେ ଚତୁଧାରି ଗ୍ରହ କୃଷ୍ଣ ଏଇ ଚାରି ଭାଗବତ ତୁଳସୀ ଗଙ୍ଗା ଏବଂ ଭକ୍ତ ଏମାନେ ହେଉଛନ୍ତି ଭଗବାନଙ୍କର ବିଗ୍ରହ, ଭଗବାନଙ୍କର ବିଭିନ୍ନ ପ୍ରକାଶ। ଏବଂ ଶଙ୍କରାଚାର୍ଯ୍ୟ ମଧ୍ୟ ଭଗବତ ଗୀତାର ଭାଷରେ କହିଛନ୍ତି ଯଦି ଆମେ ପ୍ରତିଦିନ ଭଗବତ କିଛି ଭଗବତ ଗୀତା ଏବଂ କିଛି ଗଙ୍ଗା ଜଳ ପାଳନ କରିବା ତାହେଲେ ଆମେ ଜନ୍ମଲୋକରୁ ଆମେ ଆଉ ଯିବା ଦରକାର ପଡ଼ିବ, ଜନ୍ମଲୋକରୁ ଆମେ ଉଦ୍ଧାର ପାଇଯିବା। ଶଙ୍କରାଚାର୍ଯ୍ୟ ତାଙ୍କ ଭଗବତ ଗୀତା ଭାଷରେ ପ୍ରଭୁପାଦ ମହାରାଜ ମଧ୍ୟ ସେଟା ବର୍ଣ୍ଣନା କରିଛନ୍ତି ଭାଗବତ ଶ୍ଳୋକରେ। ତେଣୁ ଗଙ୍ଗାଦେବୀ ସେଥିରୁ ଆରମ୍ଭ ହୋଇଛନ୍ତି। ଏବଂ ଏଇଭଳି ଭାବରେ ଯେତେବେଳେ ବଳି ମହାରାଜ ବଳି ମହାରାଜଙ୍କ ସାମ୍ନାରେ ଦେଖୁଛନ୍ତି ଭଗବାନ ସବୁକିଛି ଗ୍ରହଣ କରିନେଇଛନ୍ତି, ସେତେବେଳେ ବାମଦେବ ତାଙ୍କର ତାଙ୍କ ଉପରେ ରାଗିକିରି କ୍ରୋଧ ପ୍ରକାଶ କରିଛନ୍ତି ଯେ ତମେ ପ୍ରତିଜ୍ଞା କର ତିନି ପାଞ୍ଚ ମିନିଟ ହେବେ ଆଉ ଦୁଇ ପାଦ ସବୁ ଶେଷ ହେଇଗଲେ ଆଉ ତୃତୀୟ ପାଦ କେଉଁଠି ରହିଲା, ଏଇଭଳି ଭାବରେ କ୍ରୋଧ ପ୍ରକାଶ କରିଛନ୍ତି। କିନ୍ତୁ ବଳି ମହାରାଜ ଆଉ କିଛି ଉତ୍ତର ଦେଇପାରୁନାହାନ୍ତି, ତେଣୁ ସେଇଠି ସମୟ ସମସ୍ତ ଦେବତାମାନେ ବ୍ରହ୍ମା ଆଦି ଆଜିକାଲି ସମସ୍ତେ ଆସିକି ପହଞ୍ଚାଇଛନ୍ତି ଏବଂ ଭଗବାନଙ୍କର ଇଚ୍ଛା ଅନୁସାରେ ଗରୁଡ଼ଦେବ ତାଙ୍କର ସବୁ ବର୍ଣ୍ଣପାଶରେ ବନ୍ଧନ କରିଛେ, ବର୍ଣ୍ଣପାଶରେ ବନ୍ଧନ କରିଛେ ବଳି ମହାରାଜ ବନ୍ଧନ କରିଛେ। ଏବଂ ଏସବୁ ଦେଖି ସବୁ ବଳି ମହାରାଜଙ୍କର ଯେଉଁମାନେ ଥିଲେ ଯେଉଁ ତାଙ୍କର ସୈନ୍ୟ ସାମନ୍ତମାନେ ସବୁ ଥିଲେ ସେମାନେ ସବୁ ବାମଦେବଙ୍କୁ ସବୁ ଯୁଦ୍ଧ କରିବା ପାଇଁ ପହଞ୍ଚାଇଛନ୍ତି, କିନ୍ତୁ ବାମଦେବଙ୍କ ସହିତ କ'ଣ ସେମାନେ ଯୁଦ୍ଧ କରିପାରିବେ, ସେମାନେ ସବୁ ପରାସ୍ତ ହେଇକିରି ସବୁ ପଳାୟନ କରୁଛନ୍ତି। ବଳି ମହାରାଜ ତାଙ୍କୁ ମନା କରୁଛନ୍ତି ତାଙ୍କୁ ଯୁଦ୍ଧ କରନ, ସେ ଭଗବାନ ସେ ବର୍ତ୍ତମାନ ବଳିଆମ ଅଛନ୍ତି ତାଙ୍କର ଯେଉଁ ମାନେ ଭଗବାନଙ୍କର ଯେଉଁମାନେ ପାର୍ଶ୍ୱମାନେ ଅଛନ୍ତି ସେମାନେ ବର୍ତ୍ତମାନ କାଳର ବଳରେ ବଳିଆମ ଅଛନ୍ତି, ତୁମେ ତାଙ୍କ ସବୁ ବର୍ତ୍ତମାନ ଯୁଦ୍ଧ କରି ତାଙ୍କୁ ଜିତିପାରିବ ନାହିଁ। କିନ୍ତୁ ତାଙ୍କ କଥା ନ ଶୁଣିକିରି ବଳି ମହାରାଜ କଥା ନ ଶୁଣିକି ସେମାନେ ଯାଇ ତାଙ୍କ ସହିତ ଯୁଦ୍ଧ କରୁଛନ୍ତି, ତେଣୁ ଅଧିକ ପରାସ୍ତ ହେଇକି ସେମାନେ ପଳାୟନ କରୁଛନ୍ତି। ତେଣୁ ଏଇଭଳି ଭାବରେ ଆମେ ଦେଖିବା ବଳି ମହାରାଜ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, କିନ୍ତୁ ତଥାପି ସେ କେବେ ତାଙ୍କର ଯେଉଁ ସଂକଳ୍ପରୁ ସେତେବେଳେ କେବେ ବିଚ୍ୟୁତ ହେଇନାହାନ୍ତି, ଏତେ ବନ୍ଧନ କଲେ ତାଙ୍କର ସବୁ ବନ୍ଧୁ ବାନ୍ଧବ ଯେଉଁମାନେ ଥିଲେ ସବୁ ତ୍ୟାଗ କରିଛନ୍ତି ଏବଂ ସବୁ ତିରସ୍କାର କରିଛନ୍ତି, ଭଗବାନ ତାଙ୍କୁ ତିରସ୍କାର କରିଛନ୍ତି ଏବଂ ତାଙ୍କର ଗୁରୁଦେବ ତାଙ୍କୁ ଭର୍ସନା କରିଛନ୍ତି, ଏତେ ସବୁ ଅସୁବିଧା ସତ୍ତ୍ୱେ ସେ କୌଣସି ଏତେ ତାଙ୍କ ଧୈର୍ଯ୍ୟ ହରେଇ ନାହାନ୍ତି। ଆଉ ଭଗବତ ଗୀତାର ଭଗବାନ କହିଛନ୍ତି ଷଷ୍ଠ ଅଧ୍ୟାୟରେ ଯେ ଜଙ୍ଗଲଧ୍ୱା ଚାପରଂ ରାମ ମନ୍ୟତେ ନାଧିପନ୍ତତ ଯସ୍ମିନ୍ ସ୍ଥିତୋ ନ ଦୁଃଖେନ ଗୁରୁନା ବିଚାର। ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ଯେଉଁଭଳି ଭାବରେ ଆନନ୍ଦ ପ୍ରାପ୍ତ ହୁଅନ୍ତି, ଜଙ୍ଗଲଧ୍ୱା ଚାପରଂ ରାମ ମନ୍ୟତେ ନାଧିପନ୍ତତ, ଆମେ ଭୌତିକ ଜଗତରେ ଯିଏ ଯେତେ ଲାଭ କରୁଛି ସିଏ ଆହୁରି ଅଧିକ କେମିତି ଲାଭ ପାଇବ ଚିନ୍ତା କରୁଛି, କିନ୍ତୁ ଏ ଭଗବାନଙ୍କର ଯେଉଁମାନେ ଭକ୍ତି କରୁଛନ୍ତି ବା ଭଗବାନଙ୍କ ଭକ୍ତ ସେମାନେ ସେଥିରେ ଏତେ ସନ୍ତୁଷ୍ଟ ହେଇଛନ୍ତି। ଆମେ ଦେଖିବା ଧ୍ରୁବ ମହାରାଜ, ଧ୍ରୁବ ମହାରାଜ ଯଦିଓ ବହୁତ ଗୋଟେ ବିସ୍ତାର ଜମି ପ୍ରାପ୍ତ ହେବାକୁ ଚାହୁଁଥିଲେ, ଭୂମି ପ୍ରାପ୍ତ ହେବାକୁ ଚାହୁଁଥିଲେ, ଏମିତିକି ତାଙ୍କର ପିତା ଯେ ଉତ୍ତାଙ୍କର ତାଙ୍କ ଉତ୍ତାଙ୍କର ପିତା ଏବଂ ତାଙ୍କର ମାନେ କିଏ ଉତ୍ତାଙ୍କର ପିତା ହେଉଛନ୍ତି ଯେଉଁ ତାଙ୍କର ପିତା ହେଉଛନ୍ତି ବ୍ରହ୍ମା, ଯେ ତାଙ୍କଠାରୁ ମଧ୍ୟ ଅଧିକ ଲାଭ ପାଏ ମାନେ ଅଧିକ ଭୂମି ପାଇବା ପାଇଁ ଚାହୁଁଥିଲେ ପ୍ରିୟବ୍ରତ, ପ୍ରିୟବ୍ରତ ଏବଂ ପ୍ରିୟବ୍ରତଙ୍କ ପିତା ହେଉଛନ୍ତି ବ୍ରହ୍ମା। ମନୁ, ମନୁଙ୍କର ପିତା ହେଉଛନ୍ତି ବ୍ରହ୍ମା, ସେ ତାଙ୍କଠାରୁ ମଧ୍ୟ ବଡ଼ ଭୂମି ଚାହୁଁଥିଲେ ସେ। କିନ୍ତୁ ଯେତେବେଳେ ଭଗବାନ ଆବିର୍ଭାବ ହେଇଛନ୍ତି ସେତେବେଳେ ସେ କ'ଣ କହୁଛନ୍ତି, ସେ କହ ସ୍ୱାମୀ ପିତା ତସ୍ମିନ୍ ବରଂ ନଜା ଭଗବାନ ସେମାନେ ଆଉ କିଛି ଚାହିଁବେନି, ତାଙ୍କୁ ଅଧିକ କିଛି ଚାହିଁବେନି। ତେଣୁ ଏଇଭଳିଆ ଆମେ ଦେଖିବା ବଳି ମହାରାଜ ଯେହେତୁ ସେ ଭଗବାନଙ୍କୁ ଭଗବାନ ଭକ୍ତ ଥିଲେ, ତେଣୁ ସେ ତାଙ୍କଠାରୁ ଅଧିକ କିଛି ଚାହୁଁନାହାନ୍ତି। ଜଙ୍ଗ ଜସ୍ମିନ୍ ସ୍ଥିତ ନ ଦୁଃଖ ନା ଘୃଣା ବିଚାରେ, ଯେତେବେଳେ ଦୁଃଖ ହେଲେ ମଧ୍ୟ, ଯେତେ ବିରାଟ ଦୁଃଖ ହେଲେ ମଧ୍ୟ ସେମାନେ କେବେ ବିଚଳିତ ହେବେନି। ଯେମିତି ଆମର ଭଗବାନ ଯେତେବେଳେ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଶ୍ରୀବାସଙ୍କର ମନରେ ନାମ କୀର୍ତ୍ତନ କରୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ଏଭଳି ଭାବରେ ଯେତେବେଳେ କୀର୍ତ୍ତନ କରୁଥିଲେ, ପ୍ରେମ ନାମ କୀର୍ତ୍ତନ କରୁଥିଲେ, ସେ ସମୟରେ ଶ୍ରୀବାସ ପଣ୍ଡିତଙ୍କର ପୁତ୍ର ଯେତେବେଳେ ମୃତ୍ୟୁବରଣ କରିଛନ୍ତି, ସେତେବେଳେ ତାଙ୍କ ପତ୍ନୀ ମାନେ ମା ବହୁତ ବିପଦ ହେଇଯାଇଛନ୍ତି, କିନ୍ତୁ ଶ୍ରୀବାସ ପଣ୍ଡିତ କହୁଛନ୍ତି ନା ନା ତମେ ବ୍ୟସ୍ତ ହେବା ଦରକାର ନାହିଁ, କାହିଁକି ଆମର ସମୟ ହେଇଯିବ, ଆମେ ସମୟ ହେଇପାରିବା। ତେଣୁ ସେ କହୁଛନ୍ତି ଯେ ମହାପ୍ରଭୁଙ୍କର କୀର୍ତ୍ତନରେ କେମିତି ବାଧା ନ ଆସିବ, ତେଣୁ ତମେ ପଣ୍ଡନ ନ କର, ଏଇଭଳି ଭାବରେ ତାଙ୍କୁ ସେ କହିଛନ୍ତି। ତେଣୁ ସେମାନେ ବିଚଳିତ ହେଉନାହାନ୍ତି ଶ୍ରୀବାସ ପଣ୍ଡିତ। ହଁ, ଏଇଭଳି ଆମେ ଦେଖିବା ବଳି ମହାରାଜଙ୍କ ଯେତେ ଅସୁବିଧା ହେଲେ ମଧ୍ୟ ସେ କୌଣସି ବିଚଳିତ ହେଇନାହାନ୍ତି। ତେଣୁ ଅନ୍ତିମରେ ବଳି ମହାରାଜଙ୍କୁ ଭଗବାନ ସବୁ ଭଗବାନ ତଳେ ଏଇଭଳି ଭାବରେ ବନ୍ଧନ କରିଛନ୍ତି ଏବଂ ସବୁକିଛି ତାଙ୍କର ବନ୍ଧୁ ବାନ୍ଧବ ଇତ୍ୟାଦି ସମସ୍ତେ ତାଙ୍କୁ ତ୍ୟାଗ କରିଛନ୍ତି। ସେ ସମୟରେ ବଳି ମହାରାଜ ଅଧମ କହିକି ସେଠି ଠିଆ ହେଇଛନ୍ତି। ସେ ସମୟରେ ପ୍ରହ୍ଲାଦ ମହାରାଜ ଆସି ପହଞ୍ଚନ୍ତି, ବିଭିନ୍ନ ଭଗବାନଙ୍କର ବିଭିନ୍ନ ଦେବତାମାନେ ସବୁ ମଧ୍ୟ ଆସି ପହଞ୍ଚନ୍ତି ଏବଂ ଭଗବାନଙ୍କ ସମସ୍ତେ ସ୍ତୁତି କରିଛନ୍ତି। ଏବଂ ଏହି ସ୍ତୁତି କରିସାରିବା ପରେ ବ୍ରହ୍ମା ପଚାରୁଛନ୍ତି, ପ୍ରକୃତରେ ଆପଣ ବଳି ମହାରାଜଙ୍କୁ ଯେଉଁ ବନ୍ଧନ କଲେ, ବଳି ମହାରାଜ ବନ୍ଧନ ଆଗ ଯୋଗ୍ୟ ନୁହଁ, କାରଣ ସେ ତ ଆପଣଙ୍କୁ ସବୁକିଛି ପ୍ରଦାନ କରିଛନ୍ତି, ପୁଣି ଆପଣ ତାକୁ ବନ୍ଧନ କଲେ। ଏଭଳି ଭାବରେ ଭଗବାନ ତାଙ୍କୁ ବୁଝେଇଛନ୍ତି ପ୍ରକୃତରେ ମୁଁ କ'ଣ ପାଇଁ ତାଙ୍କୁ ବନ୍ଧନ କରେ, ସେ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଅନ୍ତିମରେ ଭଗବାନ କିଛି ପରୀକ୍ଷା ନଉଥିଲେ, ତେଣୁ ଅନ୍ତିମରେ ପ୍ରକୃତରେ ବଳି ମହାରାଜଙ୍କ ଜିତ ହେଇଛି, ବଳି ମହାରାଜ ଜିତି ଯାଇଛନ୍ତି, ଭଗବାନ ହାରି ଯାଇଛନ୍ତି। ଆମର ଭାଗବତ ସହିତ ବର୍ଣ୍ଣନା କରାଯାଇଛି ଯେ ଯେଉଁଗୁଡ଼ାକ ଜ୍ଞାନୀ ପ୍ରୟାସ ପଦପାଶ୍ୟ ନମନ୍ତ ଏବ ଜୀବନ୍ତୀ ସମ୍ମୁଖରେ ତା ଭଗୀୟ ବାର୍ତ୍ତା ସ୍ଥାନେ ସ୍ଥିତ ସୁତିଗତା ତନୁବାନ ମନବି ପ୍ରାୟଶ ଜିତୋ ଜିତୋ ବି ତ୍ରିଲୋକ୍ୟା। ଭଗବାନ ହେଉଛନ୍ତି ଅଜିତ, କିନ୍ତୁ ତାଙ୍କୁ କେହି ଜିତିପାରିବେ ନାହିଁ, କାରଣ ତ୍ରିଲୋକରେ ସେ ହେଉଛନ୍ତି, ତାଙ୍କ ସହିତ କେହି ସମାନ ନାହାନ୍ତି ବା ତାଙ୍କଠୁ କେହି ଉର୍ଦ୍ଧ୍ୱରେ ନାହାନ୍ତି, ତେଣୁ ତାଙ୍କର ଗୋଟିଏ ନାମ ହେଉଛି ଅଜିତ। କିନ୍ତୁ ଯେଉଁମାନେ ସବୁକିଛି ଏ ଜ୍ଞାନ ମାଧ୍ୟମରେ ଭଗବାନଙ୍କୁ ଜାଣିବା ପାଇଁ ତ୍ୟାଗ କରି ଜ୍ଞାନୀ ପ୍ରୟାସ ମଦପାସ କେବଳ ନମନ୍ତ ଏବ ଜୀବନ୍ତି ସମ୍ମୁଖରେ ତା ଭଗବତୀ ବାର୍ତ୍ତା ଭଗବାନଙ୍କର କଥା ଯେଉଁମାନେ ସାଧୁ ପୁଖରୀକୁ ଶ୍ରବଣ କରନ୍ତି ସ୍ଥାନେ ସ୍ଥିତ ସ୍ତୁତି କଥା ଅନୁବାଦ ମନ ହୁଏ ସ୍ଥାନେ ସେ ଯେଉଁ ଯିଏ ସ୍ଥିତିରେ ଅଛନ୍ତି ସେଥିରୁ ତ୍ୟାଗ କରିବା ଦରକାର ନାହିଁ, କେବଳ ଭଗବାନଙ୍କର କଥା ଶ୍ରବଣ କରିବେ, କାୟ ମନବାକ୍ୟରେ ଯଦି ଶ୍ରବଣ କରିବେ ତାହେଲେ ଭଗବାନ ଯଦିଓ ଅଜିତ ତାଙ୍କୁ ସେମାନେ ଜିତିପାରିବେ। ଏଇ ଯେଉଁ ଶ୍ଳୋକଟି ଭାଗବତ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଅଛନ୍ତି, ବ୍ରହ୍ମା ଏଇଟା ଭଗବାନଙ୍କୁ ସ୍ତୁତି କରିଛନ୍ତି। ଏହି ସ୍ତୁତି ଏହି ଶ୍ଳୋକଟି ଯେତେବେଳେ ରାୟରମାନଙ୍କ ଦାକ୍ଷିଣାତ୍ୟରେ ମହାପ୍ରଭୁ କହିଛନ୍ତି, ମହାପ୍ରଭୁ କହିଛନ୍ତି ଏ ସାଧ୍ୟ ସାଧନ ବିଷୟରେ ଯଦି ପଚାରିଛନ୍ତି, ଅନ୍ୟ ସବୁକୁ ସେ ମାନେ ରିଜେକ୍ଟ କରିଦେଇଛନ୍ତି, ନା ଏଓ ବାହ୍ୟ ଆଗେ କହା, କିନ୍ତୁ ଏହି ଶ୍ଳୋକଟି ଯେତେବେଳେ ରାୟରମାନଙ୍କ କହିଛନ୍ତି ସେତେବେଳେ ମହାପ୍ରଭୁ କହିଛନ୍ତି ଏଓ କହା, ଏଇଟା ଠିକ୍, ଏଇଟା ହେଉଛି ପ୍ରକୃତରେ ସାଧ୍ୟ, ଏଇ ମାଧ୍ୟମରେ ବା ଏଇ ହେଉଛି ସାଧନ, ଏଇ ମାଧ୍ୟମରେ ଆମେ ଭଗବାନଙ୍କୁ ପ୍ରାପ୍ତ ହେଇପାରିବା। ତେଣୁ ଏଭଳି ଭାବରେ ବିଭିନ୍ନ ସ୍ତୁତି ଯେଉଁ କରାଯାଇଛି ସେ ସ୍ତୁତି ଦ୍ୱାରା ସ୍ତୁତି କରି ଯେତେବେଳେ ଭଗବାନ ପ୍ରସନ୍ନ ହେଲା ପରେ ତାପରେ ସେ କହିଛନ୍ତି ବଳି ମହାରାଜଙ୍କୁ, ପ୍ରକୃତରେ ବଳି ମହାରାଜ ଭଗବାନଙ୍କୁ ଜିତି ଯାଇଛନ୍ତି, ଭଗବାନ ଯଦି ଅଜିତ କିନ୍ତୁ ବଳି ମହାରାଜ ଭଗବାନଙ୍କୁ ଜିତି ଯାଇଛନ୍ତି। ଭଗବାନ ବହୁତ ଚେଷ୍ଟା କରିଥିଲେ ବର୍ଣ୍ଣନା କରାଯାଇଛି ଯେ କେତେ ପ୍ରକାର ଅସୁବିଧା ସବୁ ତାକୁ ଦିଆହେଇଛି, ବିଭିନ୍ନ ପ୍ରକାର ଅସୁବିଧା ସବୁ ଥିଲେ ମଧ୍ୟ ମାନେ ମୁଁ ଯେଉଁ କହିଲି ପ୍ରଥମେ ତାଙ୍କର ଗୁରୁ ତାଙ୍କୁ ମନା କରିଛନ୍ତି ମାନେ ବାଧା ଦେଇଛନ୍ତି, ତାପରେ ସେ ଯେତେବେଳେ ଭଗବାନଙ୍କୁ ଜାଣୁ ସବୁ ଭଗବାନ ସେଠି ଛଳନା କରିଛନ୍ତି, ଭଗବାନ କାହିଁକି ଛଳନା କଲେ, ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଭାଷାରେ କହୁଛନ୍ତି, ଭଗବାନ ଚାହିଁଥିଲେ ଭଗବାନ ତ ସବୁ ଶକ୍ତି ସମ୍ପନ୍ନ ରହିଛନ୍ତି, କିନ୍ତୁ ଭଗବାନ କାହିଁକି ଜୋର ଜବରଦସ୍ତି ବା ତାଙ୍କ ସହ ଯୁଦ୍ଧ କରିକି କାହିଁକି ସେ ରାଜ୍ୟକୁ ଆକ୍ରମଣ ଜାଣିପାରିଲେନି, କାହିଁକି ଭଗବାନ କାହିଁକି ଭିକ୍ଷା କରିବାକୁ ପଡ଼ିଲା, ଏବଂ ଭଗବାନ କାହିଁକି ଛଳନା କଲେ, ଭଗବାନ କହେ ଛଳୟତି ବିକ୍ରମଣେ ବଡ଼ି ମଜବୁତ ବାହନ, ମାନେ ସବୁକିଛି ବିକ୍ରମ ତାଙ୍କର ଅଛି କିନ୍ତୁ ତଥାପି ସେ ଛଳନା କଲେ, ଚିଟିଂ ଏଇଟା ମିଛ କହିବାଟା ବା ଏସବୁ ଜିନିଷ ଏଇଟା ଚିଟିଂ କୁହାଯାଉଛି ଛଳନା, କିନ୍ତୁ ଭଗବାନ କାହିଁକି ଛଳନା କଲେ ନା ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଭାଷା କହୁଛନ୍ତି ଯେ ଯେହେତୁ ବଳି ମହାରାଜ ଠିକ ଭାବରେ ଧର୍ମନୀତି ଅନୁସାରେ କାର୍ଯ୍ୟ କରୁଛନ୍ତି ତେଣୁ ଭଗବାନ ସେଠି ଆଉ ବଳ ପ୍ରୟୋଗ କରିପାରିଲେ ନାହିଁ, ଭଗବାନଙ୍କର ଅନ୍ୟ କୌଣସି ଉପାୟ ନଥିଲା, ଏଇ ଭିକ୍ଷା କରିବା ଛଡ଼ା ଛଳନା କରି ଭିକ୍ଷା କରିବା ଛଡ଼ା ଭଗବାନଙ୍କ ପାଖରେ ଆଉ ଅନ୍ୟ କୌଣସି ଉପାୟ ନଥିଲା, ସେଇଥିପାଇଁ ଭଗବାନ ବାଧ୍ୟ ହେଇକିରି ଛଳନା କରି ଭିକ୍ଷା କଲେ, ମାନେ ସେମିତି ଭିକ୍ଷା କଲେ ନାହିଁ ଛଳନା କରି ଭିକ୍ଷା କରିଛନ୍ତି, ତେଣୁ ବଳି ମହାରାଜ ସବୁ ଅସୁବିଧା ସତ୍ତ୍ୱେ ସବୁ ଭଗବାନଙ୍କର ସବୁ ପରୀକ୍ଷାକୁ ସମ୍ମୁଖୀନ ହେଇଥିବାରୁ ଏବଂ ପରୀକ୍ଷାରେ ସେ ପାସ୍ କରିଥିବାରୁ ସେ ପ୍ରକୃତରେ ଭଗବାନଙ୍କୁ ଜିତି ଯାଇଛନ୍ତି, ଭଗବାନ ଯଦି ଅଜିତ କିନ୍ତୁ ବଳି ମହାରାଜ ତାଙ୍କୁ ସେଇଠି ଜିତି ଯାଇଛନ୍ତି, ତେଣୁ ଭଗବାନ ତାଙ୍କର ଦ୍ୱାରପାଳ ହେଇକି ରହିଛନ୍ତି, ଭଗବାନ ନିଜକୁ ଦାସ ହିସାବରେ ତାଙ୍କ ପାଖରେ ରହିଛନ୍ତି, ଯଦି ଆମେ ସମସ୍ତେ ଜୀବେର ସ୍ୱରୂପ ହୋଇ କୃଷ୍ଣର ନିତ୍ୟ ଦାସ, ଆମର ସମସ୍ତଙ୍କର ପ୍ରକୃତ କର୍ତ୍ତ ହେଉଛି ଆମେ ଭଗବାନଙ୍କର ଦାସ, କିନ୍ତୁ ଭଗବାନ ତାଙ୍କର ଭକ୍ତଙ୍କର ଦାସ ହିସାବରେ ରହିଛନ୍ତି, ବଳି ମହାରାଜଙ୍କୁ ସେ ସୁତ ପ୍ରଦେଶ ପ୍ରଦାନ କରିଛନ୍ତି, ଆମର ଯେଉଁ ପୃଥିବୀ ରହିଛି ତା ତଳେ ଛଅଟି ଲୋକ ଯେଉଁ ରହିଛି ଆ ତଳେ ହେଉଛି ଅଦଳ, ତା ତଳେ ବିତଳ, ତା ତଳେ ସୁତଳ, ତାପରେ ତଳାତଳ, ତାପରେ ମହିତଳ, ତାପରେ ରସାତଳ ଏବଂ ପାତାଳ, ଏଇଭଳି ଭାବରେ ଛଅଟି ପାତାଳ ଲୋକ ରହିଛି, କିନ୍ତୁ ବଳି ମହାରାଜଙ୍କୁ ସେ ଏଇ ସୁତଳ ପ୍ରଦାନ କଲେ, ଯାହାକୁ ଭୂ ସ୍ୱର୍ଗ ବୋଲି ମାନେ ବିଲୁ ସ୍ୱର୍ଗ ବୋଲି କୁହାଯାଉଛି, ପାତାଳ ରହିଲେ ମଧ୍ୟ ସେ ସ୍ୱର୍ଗ ସ୍ୱର୍ଗଠାରୁ ଅଧିକ ଐଶ୍ୱର୍ଯ୍ୟ ସେଠି ରହିଛି, ଏବଂ ଭଗବାନ ସେଠି ଦ୍ୱାରପାଳ ହିସାବରେ ରହିଛନ୍ତି, ଭଗବାନ ବାମନଦେବ ସେଠି ଦ୍ୱାରପାଳ ହିସାବରେ ରହିଛନ୍ତି, ମାନେ ବଳି ମହାରାଜ ପାଇଁ, ତେଣୁ ଏଇଭଳି ଭାବରେ ଭଗବାନ ବାମନଦେବ ବଳି ମହାରାଜଙ୍କୁ ତାଙ୍କ ସୁତଳ ପ୍ରଦାନ କଲେ, ଏବଂ ତାଙ୍କର ଯେଉଁ ପାର୍ଶ୍ୱ ମାନେ ଅଛନ୍ତି ଏବଂ ପ୍ରହ୍ଲାଦ ମହାରାଜ ସମସ୍ତଙ୍କୁ ସେଇ ସୁତଳ ଲୋକରେ ରଖିଛନ୍ତି, ଏବଂ ଯେତେବେଳେ ଏଇ ଯେଉଁ ସପ୍ତମ ମନ୍ୱନ୍ତର ପରେ ଯେତେବେଳେ ଅଷ୍ଟମ ମନ୍ୱନ୍ତର ଆସିବ, ସାବଲୀ ମନ୍ୱନ୍ତର ଆସିବ, ସେଇ ମନ୍ୱନ୍ତରରେ ଭଗବାନ ପୁଣି ଏଇ ଇନ୍ଦ୍ରପଦ ପୁରନ୍ଦରଠାରୁ ନେଇ ସେଇ ବଳି ମହାରାଜଙ୍କୁ ପ୍ରଦାନ କରିବେ, ଏ କଥା ସେ ତାଙ୍କୁ କହିଛନ୍ତି, ତେଣୁ ଏଇଭଳି ଭାବରେ ଭଗବାନ ବାମଦେବଙ୍କର ବିଭିନ୍ନ ସବୁ ଲୀଳା ସବୁ ରହିଛି, କିନ୍ତୁ ଆମେ କମ୍ ସମୟ ଭିତରେ ଆମେ ମଧ୍ୟ ସେ କିଛି ଆମର ଜ୍ଞାନ ବିଶେଷ ନାହିଁ, ତେଣୁ ଅନ୍ତିମରେ ବଳି ମହାରାଜ ଯାଇସାରିଲେ ତାପରେ ଭଗବାନ ଶୁକ୍ରାଚାର୍ଯ୍ୟଙ୍କୁ କହିଲେ, କହିଲେ ଯେଉଁ ଯୁଦ୍ଧ ଯଜ୍ଞ କରୁଥିଲ ସେ ଯଜ୍ଞ ତୁମର ଅଧା ରହିଗଲା, ପୂର୍ଣ୍ଣ ହେଇପାରିଲାନି, ତେଣୁ ବର୍ତ୍ତମାନ ତୁମେ ପୂର୍ଣ୍ଣ କର, ତେଣୁ ସେଇଠି ଶୁକ୍ରାଚାର୍ଯ୍ୟ କହିଛନ୍ତି ଯେ ଯାହା ସବୁ ମନ୍ତ୍ରରେ କିଛି ଛିଦ୍ର ରହିଛି ଆମେ ମନ୍ତ୍ର ଠିକ୍ ଭାବରେ ଉଚ୍ଚାରଣ କରିପାରୁନି, ବା ତନ୍ତ୍ରରେ କିଛି ଠିକ୍ ଭାବରେ ଉଚ୍ଚାରଣ କରିପାରୁନି, ବା ବିଭିନ୍ନ ଦୋଷ ରହୁଛି, ଏବଂ ଦେଶ କାଳ ବସ୍ତୁରେ ମଧ୍ୟ ବିଭିନ୍ନ ପ୍ରକାର ଅସୁବିଧା ରହିଛି, କିନ୍ତୁ ଏସବୁ ଯେତେ ଛିଦ୍ର ବା ଯେତେ ଅସୁବିଧା ଥିଲେ ମଧ୍ୟ ସବୁକିଛିକୁ ଠିକ୍ କରିଦେବ ଯଦି ଅନୁସଂକୀର୍ତ୍ତନ କରିବ, ଭଗବାନଙ୍କର ନାମ ସଂକୀର୍ତ୍ତନ ମାଧ୍ୟମରେ ସବୁକିଛି ଠିକ୍ ହେବ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ, ତେଣୁ ଆମର କଥାରେ ମଧ୍ୟ ବିଭିନ୍ନ ପ୍ରକାର ଦୋଷ ଥିବ, ଏଇ ଦୋଷକୁ ମଧ୍ୟ ଆମେ ଏଇ ମହାମନ୍ତ୍ର ମାଧ୍ୟମରେ ସେଇ ଦୋଷକୁ ମଧ୍ୟ ଠିକ୍ କରିଦେଉଛୁ, ତେଣୁ ଆମର ଯେଉଁ ଆଜି ଯେଉଁ ଶ୍ଳୋକ ରହିଛନ୍ତି ଯେ ଆଦିତ୍ୟାନା ମହମ ବିଷ୍ଣୁ, ତେଣୁ ଏଇଭଳି ଭାବରେ ଭଗବାନ ବିଷ୍ଣୁ ଉପରେ ଆସି ଆଦିତ୍ୟ ଯିଏକି ଉପେନ୍ଦ୍ର ସମସ୍ତ ସେ ଯେଉଁ ସ୍ୱର୍ଗରାଜ୍ୟ ଆଣିଲେ ବଳି ମହାରାଜଙ୍କୁ, ସେ ବଳି ମହାରାଜଙ୍କ ସ୍ୱର୍ଗରାଜ୍ୟ ଆଣି ଇନ୍ଦ୍ରଙ୍କୁ ପ୍ରଦାନ କରିଛନ୍ତି, ଏବଂ ଇନ୍ଦ୍ର ଆଦି ଦେବତାମାନେ ସବୁ ମିଶି ଭଗବାନ ବାମନଦେବଙ୍କୁ ସାମ୍ନାରେ ରଖିକି ପୁଣି ସ୍ୱର୍ଗଲୋକକୁ ଯାତ୍ରା କରିଛନ୍ତି, ତେଣୁ ଭଗବାନଙ୍କ ଗୋଟିଏ ନାମ ହେଉଛି ଉପେନ୍ଦ୍ର, ବା ଇନ୍ଦ୍ରଙ୍କର ସେ ସାନ ଭାଇ ହିସାବରେ ସେ ଇନ୍ଦ୍ରକୁ ସୁରକ୍ଷା ପ୍ରଦାନ କରୁଛନ୍ତି, ତେଣୁ ଏଠାରେ ଯେଉଁ ଶ୍ଳୋକରେ ଦଶମ ଅଧ୍ୟାୟ ଏକୋଇଶ ଶ୍ଳୋକରେ ଭଗବାନ କହୁଛନ୍ତି ଯେ ଆଦିତ୍ୟନା ଅହମ୍ ବିଷ୍ଣୁ, ଆଦିତ୍ୟମାନେ ଯେଉଁ ଦ୍ୱାଦଶ ଆଦିତ୍ୟ ଅଛନ୍ତି ତାଙ୍କ ଭିତରେ ଇଏ ହେଉଛନ୍ତି ବାମନଦେବ ବା ବିଷ୍ଣୁ ଅଛନ୍ତି, ସେ ବାମନଦେବ ମଧ୍ୟ ଭଗବାନଙ୍କ ଦ୍ୱାରା ନିଯୁକ୍ତି, ଆଦିତ୍ୟନା ଅହମ୍ ବିଷ୍ଣୁ ଜ୍ୟୋତିଷାନ ରବି ରହସ୍ୟମାନ, ଯେତେ ଜ୍ୟୋତିଷ ଅଛନ୍ତି ତାଙ୍କୁ ଶ୍ରେଷ୍ଠ ଜ୍ୟୋତିଷ ହେଉଛନ୍ତି ରବି ବା ସୂର୍ଯ୍ୟ ଦେବତା, ଯେଉଁ ଚକ୍ଷୁରେ ସବିତା ସକଳ ପ୍ରମାଣ ରାଧା ସମସ୍ତ ସୁରମତୀ ରଶେଷ ତେଜା ଯଶ୍ୟାଣ ବିଷମୃତ କାଳଚକ୍ର ଗୋବିନ୍ଦ ମହାଦି ପୁରୁଷଙ୍କ ତମଣ ଭଜାମଣି। ଏହି ସୂର୍ଯ୍ୟ ହେଉଛନ୍ତି ଭଗବାନଙ୍କର ଆଜ୍ଞାରେ ସେ ଯେଉଁ ତାଙ୍କର ରହିଛି ଚକ୍ର ରହିଛି କାଳଚକ୍ର, ସେଇ ଚକ୍ରରେ ସେ ବୃନ୍ଦାୟମାନ ହେଉଛନ୍ତି ଏବଂ ଏଇ ରବି ବା ସୂର୍ଯ୍ୟଙ୍କୁ ଭଗବାନଙ୍କ ଚତୁର୍ଥ ତୁଳନା କରାଯାଇଛି। ଏବଂ ମରିଚି ମରୁତା ନାସ୍ମୀ, ଯେଉଁ ମରୁତମାନ ଭିତରେ 49 ମନ୍ତ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ମରିଚି। ଏବଂ ନକ୍ଷତ୍ରାଣା ଅଂ ଶଶି, ଶଶି ବା ଚନ୍ଦ୍ର ନକ୍ଷତ୍ରମାନଙ୍କ ଭିତରେ ଯେତେ ନକ୍ଷତ୍ର ଅଛନ୍ତି ସେ ନକ୍ଷତ୍ରମାନଙ୍କ ଶ୍ରେଷ୍ଠ ନକ୍ଷତ୍ର ହେଉଛନ୍ତି ଶଶି ବା ଚନ୍ଦ୍ର। ତେଣୁ ଆମେ ଏଇଟା ଏକ ଗୀତାକୁ ବିଶ୍ରାମ କରିବା। ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ଦେବୀ କୋଟି। ହଁ, ତିନି ପାଦ ଅର୍ଥ ନୁହଁ ଯେ ତିନିଟା ପାଦ ଥିଲା ହବ, ତିନି ପାଦ ମାନେ ତିନିଟା ଗୋଟେ ପାଦରେ ସେ ତିନି ପାଦ ବାନ୍ଧି ନେଇପାରିବ, କିନ୍ତୁ ଅନ୍ତିମରେ ବଳି ମହାରାଜ ତାଙ୍କର ମସ୍ତକ ପ୍ରଦାନ କରିଛନ୍ତି ଏବଂ ଭଗବାନଙ୍କର ତୃତୀୟ ପାଦ ବାହାରିକିରି ସେ ତାଙ୍କ ପାଦ ମଥ ଉପରେ ରଖି ତାଙ୍କୁ ସେ ପାତ୍ର ଲୋକ ଶୀତଳ ଲୋକ ଛୋଟ ପାଦରେ ଥିଲେ, ତେଣୁ ସେ କହିଲେ ନା କାହିଁକି ଏତେ ଏତିକି ଜିନିଷ କ'ଣ ମାଗୁଛି, ମୁଁ ତୋର ଆଉ ବହୁତ ଜିନିଷ ମାଗ, ତୋତେ ମୁଁ ତ୍ରିଲୋକର ଅଧିପତି ଏଭଳି ଭାବେ ସେ କରିଛନ୍ତି। ଏତେ ଅସୁବିଧା ଦେଲେ ମଧ୍ୟ ସବୁ ପ୍ରକାର ଅସୁବିଧା କଲେ ମଧ୍ୟ ବ୍ରହ୍ମଙ୍କୁ ସେଇଟା କହୁଛନ୍ତି। ବଳି ମହାରାଜଙ୍କର କିଛି ଗର୍ବ ଟିକେ ଥିଲା ତେଣୁ ସେ ସବୁ କିଛି ସେଇଠି ଭଗବାନଙ୍କର ଆବିର୍ଭାବରେ ସେ ସବୁ ତାଙ୍କର ଦୋଷ ଯାହା ହେଉଥିଲା ସବୁ କିଛି ସେ ଦୋଷ ନୁହଁ।